ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम नवम स्कंद दशम अध्याय श्लोक 4 यू कैन रीड ओडिया अंडरस्टैंड ओडिया ना प्रभु को आम आम जगत क्लास स्वागत करें मंदिर आम समस्ते मिसिक पढ़वा ये श्लोक ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ନମ ପୁଷ୍ପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ସିଂହଦେ ଭକ୍ତି ସ୍ୱରୂପ ଦାନ୍ତ ସ୍ୱାମୀ ତିନାମିନୀ ନମ ସଦ୍ଭକ୍ତ ମଣୟ ମଣିପୁର ଧୁବାୟ ପ୍ରଭୁପାଦର ସଦ୍ବାଣୀ ପ୍ରଚାର ନିରତାୟ ହରି କୃଷ୍ଣ ତେଣୁ ଆମର ଶ୍ରୀଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ଭାଗବତର ପ୍ରଥମ ଶ୍ଳୋକ ଜନ୍ମାଦି ଅସ୍ୟ ଯତ ଏ ଶ୍ଳୋକଟିକୁ ଢାକାରେ 3 ମାସ ଧରି ତାରି ଉପରେ ପ୍ରବଚନ ଦେଇଥିଲେ ତେଣୁ ଆମେ ମଧ୍ୟ ଆମେ ଏଇ ଶ୍ଳୋକଟି ଉପରେ ପ୍ରାୟ 4 ଦିନ ହେଲାଣି ଆମେ କଥା କହୁଛେ ଏ ଶ୍ଳୋକଟି 4 ଦିନ କଥା 2 ଆରମ୍ଭ କରିଥିଲୁ 2-3 ଏ ଚତୁର୍ଥ ଯେଉଁ ରହିଛି ଶ୍ଳୋକ ଏଇଟାକୁ ଆମେ ମଙ୍ଗଳବାରରୁ ଆରମ୍ଭ କଲେ ମଙ୍ଗଳବାରରୁ ଆଜି ହେଲା 4 ଦିନ ହୋଇଗଲା ତେଣୁ ଇଏ ସବୁ ଆମେ ବର୍ଣ୍ଣନା କରିଛେ ଏତେ ସବୁ ଯେଉଁ ରହିଛି ସମସ୍ତ ରାମାୟଣ ଆମେ ସୁଧ ସ୍ୱାମୀ କହିଛନ୍ତି ଏଇଟା ଯେ ଏଥିରେ ଗ୍ରନ୍ଥ କୋଟି ଭି କୋଟି କୋଟି ଗ୍ରନ୍ଥ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଲେଖାଯାଇଛି କିନ୍ତୁ ଆମର ଭାଗବତମରେ 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏବଂ ଏଇ 1 ଶ୍ଳୋକରେ ତାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି 1 ଶ୍ଳୋକରେ ସଂକ୍ଷେପରେ ଗ୍ରନ୍ଥକୋଟି ଭି ରାକିର୍ଣ୍ଣ ମଭୂତଂ ରାମ ବିକ୍ରମମ୍ ଅଧ୍ୟାୟ ଦ୍ୱୈତ ବ୍ୟାଖ୍ୟାନ 1 ଶ୍ଳୋକରେ ସମସ୍ୟତି 1 ଶ୍ଳୋକରେ କୁହାଯାଇଛି ତେଣୁ ଆମେ ରାମାୟଣର ବାଳକାଣ୍ଡ ତାପରେ ଅଯୋଧ୍ୟାକାଣ୍ଡ ତାପରେ ଅଯୋଧ୍ୟାକାଣ୍ଡ ପରେ ଅରଣ୍ୟକାଣ୍ଡ ତାପରେ କିଷ୍କିନ୍ଧାକାଣ୍ଡ ଏବଂ କାଲି ଆମେ ସୁନ୍ଦରାକାଣ୍ଡ କିଛି କହୁଥିଲେ ଏଇଠି କଥା ଆମର ବିଶ୍ରାମ ଥିଲେ ତେଣୁ ଆଜି ସେଇଠୁ ଆମେ ଆରମ୍ଭ କରିବା ତେଣୁ ବର୍ତ୍ତମାନ ସୁନ୍ଦରକାଣ୍ଡରେ ଯେଉଁ ବର୍ଣ୍ଣନା କରାଯାଇଛି ଯେ ହନୁମାନ ତ ସୀତାଦେବୀଙ୍କୁ ଠାବ କରିକି ଆସିଛନ୍ତି ତାପରେ ବର୍ତ୍ତମାନ ସମୁଦ୍ର ଲଙ୍ଘନ ହେଇଛି ସୁନ୍ଦରକାଣ୍ଡ ସବୁ ବର୍ଣ୍ଣନା କରାଯାଇଛି ସୀତାଙ୍କୁ ଠାବ କରି ଆସି ଯେତେବେଳେ ରାମଚନ୍ଦ୍ର ଭଗବାନ ଖବର ଦେଲେ ତାପରେ ସମସ୍ତ ବାନର ଭାଲୁ ସୈନ୍ୟ ସହିତ ଭଗବାନ ଶ୍ରୀରାମ ଲକ୍ଷ୍ମଣ ଯାଇ ସିନ୍ଧୁ ନଦୀ ତଟରେ ଉପସ୍ଥିତ ହେଇଛନ୍ତି ଯାଉଛନ୍ତି ଏଇ ଏଇ ସ୍ଥାନରେ ଆମେ କଥାକୁ ବିଶ୍ରାମ ଦେଇଥିଲେ ତେଣୁ ଏଣେ ଏ ଖବର ଯେତେବେଳେ ରାବଣ ପାଉଛନ୍ତି ରାବଣ ଚିନ୍ତା କରୁଛି ଏସବୁ ଆମ ପାଖରେ ଖାଦ୍ୟ ସବୁ ଆସି ପହଞ୍ଚିଯାଉଛି ଆମେ କାହିଁକି ଭୟ କରିବା ଆମ ପାଖରେ ସବୁ ଖାଦ୍ୟ ଆସି ପହଞ୍ଚିଯାଉଛି ବୈଠି ବୈଠି ଆମେ ଖାଇବା ଚିନ୍ତା କରିବା କିଛି ନାହିଁ ଏଇଭଳି ଭାବରେ ତାଙ୍କର ବୁଦ୍ଧି ତେଣୁ କିନ୍ତୁ ବିଭୀଷଣ ଯେତେବେଳେ ତାଙ୍କୁ ଦେଉଛନ୍ତି ତାଙ୍କୁ ଉପଦେଶ ଦେଉଛନ୍ତି ଯେ ପ୍ରକୃତରେ ତୁମେ ଯଦି ଖାଇପାରିବ ତାହେଲେ ଗୋଟିଏ ମାଙ୍କଡ଼ ଖାଇପାରିଲନି କାହିଁକି ତୁମର ଲଙ୍କାକୁ ସେ ଜଳେଇ ଭସ୍ମ କରିଦେଲେ ଗୋଟିଏ ମାଙ୍କଡ଼ ଖାଇପାରିଲନି ଏତେ ମାଙ୍କଡ଼ କେମିତି ଖାଇବ ଏତେ ଭାଲୁ ମାଙ୍କଡ଼କୁ ତେଣୁ ବିଭୀଷଣ ଯେତେ ଖବର ଯେତେ ଯେତେ ଶିକ୍ଷା ଦେଲେ ମଧ୍ୟ ସେ ଗ୍ରହଣ କଲେ ନାହିଁ। ଏଇଠି ଆମ କଥାକୁ ବିଶ୍ରାମ ଦେଇଥିଲେ। ତେଣୁ ସେ ବହୁତ ତାଙ୍କୁ ଉପଦେଶ ଦେଲେ, କାମ କ୍ରୋଧ ମଦ ଲୋଭ ସବ ନାଥ ନରକେ ପଞ୍ଚ ସବ ପରିହରି ରଘୁବରି ରଘୁବିରହି ଭଜଉ ଭଜଇ ଯେ ସନ୍ତ। ତେଣୁ ସବୁ ବୁଝେଇ ସାରିଲା ପରେ ଅନ୍ତିମରେ କହିଲେ, ଦେଖନ୍ତୁ ଭାଇ, ଯେଉଁ କାମ କ୍ରୋଧ ମଦ ଲୋଭ ହେଉଛି ନରକର ଦ୍ୱାର। ଭଗବତ ଗୀତାରେ ଭଗବାନ କହିଛନ୍ତି, ତ୍ରିବିଧମ ନରକ ସେଦମ ଦ୍ୱାରମ ନାଶନମାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତେ ତ୍ରୟମ୍ ତେଜେତ୍। ଏ ତିନୋଟି ନରକର ଦ୍ୱାର ବୋଲି କୁହାଯାଇଛି। ତେଣୁ ବିଭୀଷଣ ମଧ୍ୟ ସେ କଥା କହିଲେ, ଏସବୁ ତ୍ୟାଗ କରି ଭଗବାନ ରାମଚନ୍ଦ୍ରଙ୍କ ଶରଣରେ ଯାଅ, ସୀତାଦେବୀଙ୍କୁ ସମର୍ପଣ କର। ବାର ବାର ପଦ ଲାଗୁ ବିନୟ କର ଦଶଜି ପରିହରି ମାନ ମୋହୋ ମଦ ଭଜ କୌଶଳାଧୀଶ। ତେଣୁ ବାରମ୍ବାର ସେ ଶିକ୍ଷା ଦେଲେ ମଧ୍ୟ ସେ ଶୁଣିଲେ ନାହିଁ। ତାତ ଚରଣ ଦହି ମାଗୋ ରାଖୋ ମୋର ଦୁଲା ସୀତ ଦେହୁ ରାମ କହୁ ଅଇତ ନ ହୋଇ ତୁମାର। ସୀତାଙ୍କୁ ସୀତାଦେବୀଙ୍କୁ ସମର୍ପଣ କଲେ ତୁମର ଆଉ ଅସୁବିଧା ହେବ ନାହିଁ। କିନ୍ତୁ ରାବଣ ଯେତେ ଯିଏ ଦେଲେ ମଧ୍ୟ ଶିକ୍ଷା ଦେଲେ ମଧ୍ୟ ସେ ଗ୍ରହଣ କରୁନଥିଲେ। ତେଣୁ ଅସକହି କିନ୍ସି ଚରଣ ପ୍ରହାରା ଅନୁଜ କହେ ପଦ ବାର ହିଁ ବାହାରା। ଅନୁଜ ବିଭୀଷଣ ଯେତେ ପ୍ରଣାମ କଲେ ମଧ୍ୟ ବାରମ୍ବାର ତାଙ୍କୁ କ'ଣ ତାଙ୍କୁ ବାରମ୍ବାର ତାଙ୍କୁ ଅନୁରୋଧ କଲେ ମଧ୍ୟ ସେ ଅସକହି କିନ୍ସି ଚରଣ ପ୍ରହାରା, ବରଂ ସେ ଚରଣରେ ପ୍ରହାର କଲେ, ତାଙ୍କୁ ବିଦାୟ କରିଦେଲେ, ଶୁଣିଲେ ନାହିଁ କଥା। ତେଣୁ ବିଭୀଷଣ ଯେତେବେଳେ ଭାଇଙ୍କୁ ଆଉ ଜ୍ଞାନ ଦେଲେ ସେ ଗ୍ରହଣ କଲେ ନାହିଁ। ତେଣୁ ସେ ବାଧ୍ୟ ହୋଇ ଭାଇଙ୍କୁ ତ୍ୟାଗ କରିଦେଲେ। କଥା କୁହାଯାଇଛି, ଗୁରୁ ନ ସତ୍ସାତ୍ ସୁଜନ ନ ସତ୍ସାତ୍ ଦୈବଂ ନ ତତ୍ସାତ୍ ନ ପ୍ରତିଷ୍ଠ ସତ୍ସ୍ୟାନ୍ ଜହନ ମୋତେ ସମପିତ ମୃତ୍ୟୁ। ଯେଉଁମାନେ ସେମାନେ ପ୍ରକୃତ ଗୁରୁ ନୁହନ୍ତି, ବା ଯେମିତି ଆମେ ଶୁଣିଲେ ଭରତ ମହାରାଜ କଥା, ଭରତ ସେ ତାଙ୍କ ମାଆଙ୍କୁ ତ୍ୟାଗ କରିଦେଲେ, ସେଇଭଳି ଭାବରେ ଗୁରୁଙ୍କୁ ତ୍ୟାଗ କରିଦେଇଥିଲେ ବଳି ମହାରାଜ। ବାମନ ଦେବ ଯେତେବେଳେ ଆସିଥିଲେ, ବଳି ଭିକ୍ଷା ମାଗିଥିଲେ ତିନିପାଦ ଭୂମି, ସେତେବେଳେ ଶୁକ୍ରାଚାର୍ଯ୍ୟ ମନା କରିଦେଇଥିଲେ। ତେଣୁ ବଳି ମହାରାଜ ତାଙ୍କ ଗୁରୁଙ୍କୁ ତ୍ୟାଗ କରିଦେଇଥିଲେ। ସେଇଭଳି ଭାବରେ ସ୍ୱଜନ, ଏଇ ବିଭୀଷଣ କଥା ଆସେ, ବିଭୀଷଣ ତାଙ୍କ ଭାଇଙ୍କୁ ତ୍ୟାଗ କରିଦେଲେ, ଭଗବାନଙ୍କ ଶରଣରେ ଯିବା ପାଇଁ ଭାଇଙ୍କୁ ତ୍ୟାଗ କରିଦେଲେ। ତେଣୁ ବିଭୀଷଣ ଯେତେବେଳେ ଆସୁଛନ୍ତି, ଏପଟେ ଭଗବାନ ରାମଚନ୍ଦ୍ର ଚିନ୍ତା କରୁଛନ୍ତି କେମିତି ଲଙ୍କାକୁ ଯିବେ। ସେହି ସମୟରେ ଆସି ଯେତେବେଳେ ପହଞ୍ଚିଛନ୍ତି ବିଭୀଷଣ, ସେତେବେଳେ ସୁଗ୍ରୀବ ଆଦି ସବୁ କହିଲେ ଯେ ଇଏ ଶତ୍ରୁ ପକ୍ଷରୁ ଆସିଛନ୍ତି, ତାଙ୍କୁ ଆମେ ଶରଣରେ ନେବା ଠିକ୍ ହେବ ନାହିଁ। କିନ୍ତୁ ଭଗବାନ ତାଙ୍କର ବିଚାର ଅଲଗା, ଭଗବାନଙ୍କର କିଏ ଶତ୍ରୁ, ଭଗବାନଙ୍କର କିଏ ମିତ୍ର, ଭଗବାନ ହେଉଛନ୍ତି ସମସ୍ତଙ୍କ ପ୍ରତି ସମାନ। ସମହଂ ସର୍ବଭୂତେଷୁ ନ ମେ ଦୋଷୀୟସ୍ତିନ ପ୍ରିୟ, ମୋର କିଏ ବିଦ୍ୱେଷୀ ନାହାନ୍ତି ବା ମୋର କିଏ ପ୍ରିୟ ନୁହନ୍ତି, ସମସ୍ତଙ୍କର ସମାନ। ତେଣୁ ଏଇଭଳି କହି ସେ ଏ ଗୋଟେ ରହିଛି ଗୋଟେ କଥା, ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରାଯାଇଛି, ଏ ପ୍ରସିଦ୍ଧ ଶ୍ଳୋକ ରହିଛନ୍ତି। ଶକ୍ରୁଦେବ ପ୍ରପନ୍ନାୟ ତବାସ୍ମିତି ଚ ଜାଚତେ ଅଭୟଂ ସର୍ବଭୂତେଭ୍ୟୋ ଦଦାମି ଏତତ୍ ବ୍ରତମ୍ ମମ। ଏ ଭଗବାନଙ୍କ ବ୍ରତ, ଯଦି ଜଣେ ଶକ୍ରୁଦେବ ପ୍ରପନ୍ନାୟ ଗୋଟିଏ ଥର ଯଦି ଭଗବାନଙ୍କ ଶରଣରେ ଯାଇ କହିଦିଅନ୍ତି ତବାସ୍ମିତି, ପ୍ରଭୁ ମୁଁ ଆପଣଙ୍କର, ଏଇଭଳି ଭାବରେ ସେ ପ୍ରାର୍ଥନା କରନ୍ତି, ଜାଚତେ ଅଭୟଂ ସର୍ବଭୂତେଭ୍ୟୋ, ଖାଲି ମନୁଷ୍ୟମାନଙ୍କୁ ନୁହନ୍ତି, ଯେତେ ଜୀବ ଅଛନ୍ତି ସମସ୍ତଙ୍କୁ ଅଭୟ ପ୍ରଦାନ କରିବି, ଏତତ୍ ବ୍ରତମ୍ ମମ, ଇଏ ହେଉଛି ମୋର ବ୍ରତ। ତେଣୁ ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରାଯାଇଛି, ଦୁଇଟି କଥା ପ୍ରସଙ୍ଗ ରହିଛି, କପୋତ ଏବଂ କର୍ଣ୍ଣପୁତ୍ର ପଣ୍ଡୁଙ୍କର କଥା କହିଛନ୍ତି ବାଲ୍ମୀକି, ମହର୍ଷି ବାଲ୍ମୀକି। ଏବଂ ଆମର ଶ୍ରୀଶ୍ରୀମଦ୍ ଗୌରବନ୍ଦ ସେ ମହାରାଜ ମଧ୍ୟ ଗୋଟେ କଥା କହୁଥିଲେ, ସେ କହୁଥିଲେ ଗୋଟେ ଜଙ୍ଗଲରେ ଗୋଟେ ଲୋକ ଜଣେ ଯାଉଥିଲେ, ବାଘ ହାବୁଡ଼ରେ ପଡ଼ିଗଲେ। ବାଘ ହାବୁଡ଼ରେ ପଡ଼ିଗଲେ ସେତେବେଳେ ସେ ଦୌଡ଼ି ଦୌଡ଼ି ଆସି ଗୋଟେ ଗଛ ଉପରେ ଚଢ଼ିଗଲେ। ଗଛ ଉପରେ ଦେଖିଲା ଗୋଟେ ମାଙ୍କଡ଼ଟେ ରହିଛି। ତେଣୁ ଏଠି ବାଘ ଭୟରେ ଆସି ଗଛରେ ଚଢ଼ିଲେ ଗଛରେ ମଧ୍ୟ ମାଙ୍କଡ଼ ଭୟ ରହିଛି। ତେଣୁ ମାଙ୍କଡ଼ ଅଭୟ ଦେଲା, କାରଣ କିଛି ଅସୁବିଧା ନାହିଁ, ଆମେ ଦୁଇଜଣ ରହିବା, ମାଙ୍କଡ଼ ମଧ୍ୟ ଭୟ ରହିଛି ବାଘକୁ, ଭାଲୁ। କିନ୍ତୁ ମହାରାଜ କହିଲେ ମାଙ୍କଡ଼ ବୋଲି କିନ୍ତୁ ଏଇ କଥାଟା ଆମେ ଥରେ କହିଥିଲା ବେଳେ ଆମର ଅଭ୍ୟୁତ ମହାରାଜ, ବର୍ତ୍ତମାନ ଗୋପୀନାଥ ମହାରାଜ ଏଇ ସଂସ୍କୃତ ଅଭ୍ୟୁତ କହୁଥିଲେ, ସେ ମୋତେ ଏଇଭଳିଆ କହିଥିଲେ। କିନ୍ତୁ ତାପରେ ମୁଁ ଯେତେବେଳେ ଦେଖିଲି ସେଇଟା କିନ୍ତୁ ମାଙ୍କଡ଼ ଲେଖା ହେଇଛି, ଆମର ଗୋଟେ ବହି ବାହାର ଆମର ମାଧବାନନ୍ଦ ପ୍ରଭୁ ଗୋଟେ ବହି ବାହାର କରିଛନ୍ତି, ତା ଦ୍ୱାରା ଏଇଠି ଲେଖା ହେଇଛି ମାଙ୍କଡ଼ ବୋଲି ଲେଖା ହେଇଛି। ସେତେବେଳେ ମଧ୍ୟ ସିଏ ଅସୁବିଧା ହେଇଥିଲା, ବର୍ତ୍ତମାନ ସିଏ ହେଉଛି। ଯାହା ହଉ, ମାଙ୍କଡ଼ ହଉ ବା ଭାଲୁ ହଉ, କିନ୍ତୁ ମହାରାଜ ମୁଁ ଯେତିକି ଶୁଣିଛି ମାଙ୍କଡ଼ ବୋଲି ସିଏ ମହାରାଜ କହିଥିଲେ ସେ କଥା, ତାପରେ ସେ ବହିରେ ମୁଁ ପାଇଲି ସେଇଟା ସ୍ପଷ୍ଟୀକରଣ। ତେଣୁ ଯେତେବେଳେ ସେ ଠେଲିଦେଲେ, ସେତେବେଳେ ସେ ଦୁଇ ଜଣ ଯାକ ରହିଲେ। ତାପରେ ବର୍ତ୍ତମାନ ଯେତେବେଳେ କେତେ ସମୟ ରହିବେ, ଜାଗିକି ରହିବେ, ଭାଗବତ କଥା ଶୁଣିଲା ନିଦ ଲାଗିଯାଉଛି। ତେଣୁ ସେ ମନୁଷ୍ୟ ଜଣକ ନିଦ୍ରା ପଳେଇଲେ, ନିଦ୍ରାଯୁକ୍ତ ହେଇଗଲେ। ନିଦ୍ରାଯୁକ୍ତ ଯେତେବେଳେ ହେଇଗଲେ, ସେତେବେଳେ ସେ ମାଙ୍କଡ଼ କହିଲେ, ସେ ବାଘ କହିଲେ, ମାଙ୍କଡ଼ ଭାଇ ଆମେ ଗୋଟିଏ ପଶୁ ଜାତି, ଆମେ ଗୋଟିଏ ଭାଇ ଗୋଟିଏ ଜାତି, ଆଉ ତାକୁ ଛେଳି ଦିଅ, ସେ ମୋର ଖାଦ୍ୟ, ମୁଁ ତାକୁ ଖାଇ ପଳେଇବି, ମୁଁ ତୁମକୁ କିଛି କ୍ଷତି କରିବି ନାହିଁ। କିନ୍ତୁ ମାଙ୍କଡ଼ କହିଲେ, ନା, ଆମେ ପଶୁ ହେଲେ ମଧ୍ୟ ଆମର ଧର୍ମ ରହିଛି, ଆମର ଶରଣ ଯିଏ ଆସିବେ ଆମେ ତାକୁ ଶରଣ ଦେବୁ, ଏଭଳି ଭାବରେ କହି ତାଙ୍କୁ ସୁରକ୍ଷା ଦେଲେ। ତାପରେ କିଛି ସମୟ ପରେ ଯେତେବେଳେ ସେ ମନୁଷ୍ୟ ଜଣକ ଜାଗ୍ରତ ହୋଇଗଲେ, ସେ ମାଙ୍କଡ଼ଟି ଶୋଇ ପଡ଼ିବାକୁ ବସିଲା। ତେଣୁ ବାଘ ସେ ମନୁଷ୍ୟକୁ କହିଲେ, ତେଣୁ ଦେଖ, ଇଏ ମୋର ଖାଦ୍ୟ, ମାଙ୍କଡ଼ ମୋର ଖାଦ୍ୟ, ତୁମେ ଫେଙ୍ଗି ଦିଅ, ମୁଁ ତାକୁ ଖାଇକି ଚାଲିଯିବି, ତୁମକୁ ଆଉ କିଛି ହଇରାଣ କରିବି ନାହିଁ। ତେଣୁ ଏ କଥା କହିଲା ଯେତେବେଳେ ମନୁଷ୍ୟ ଜଣକ ସେ ମାଙ୍କଡ଼କୁ ଠେଲିଦେଲା, ମାଙ୍କଡ଼ ବା ଭାଲୁ ଯାହା ବି ହଉ, ଠେଲିଦେଲା ବେଳେ ତାର ନଖ ଧରି ସେ ରହିଗଲା। ନା ନା, ସେ ପଡ଼ିଗଲା ବୋଲି କୁହାଯାଇଛି, ଆପଣ କହୁଛନ୍ତି ରହିଗଲା ତ, ଆପଣ ଯେଉଁ କହୁଛନ୍ତି ରହିଗଲା ବୋଲି, କିନ୍ତୁ ମହାରାଜ କହିଛନ୍ତି ସେ ପଡ଼ିଗଲା, ତଳେ ପଡ଼ିଗଲା, ପଡ଼ିଗଲା ପରେ ବାଘ ତୁମେ ଖାଇଲେ ନାହିଁ, ତାକୁ ବାଘ ଖାଇଲେ ନାହିଁ। କହିଲେ, ଦେଖ, ମୁଁ ତୁମକୁ କହୁଛି, ସିଏ ଆମର ଶତ୍ରୁ, ମନୁଷ୍ୟ ଆମର ଶତ୍ରୁ, ତୁମେ ଖେଳି ଦିଅ, ମୁଁ ଖାଇକି ପଳେଇ ଯାଇଛି, ତୁମେ ଶୁଣିଲ ନାହିଁ, ଦେଖିଲ ତ ବର୍ତ୍ତମାନ ତୁମେ କେମିତି ଅଧର୍ମ ଆଚରଣ କଲା ସିଏ, କିନ୍ତୁ ମୁଁ ତୁମକୁ ଖାଇବି ନାହିଁ, ତୁମେ ଯାଅ, ତୁମେ ସେ ମନୁଷ୍ୟକୁ ଖେଳି ଦିଅ, ମୁଁ ତ ଖାଇକି ଚାଲିଯିବି। ମାଙ୍କଡ଼ ଯାହା ହଉ, ସେ ଜୀବନ ପ୍ରାପ୍ତ ହେଲା, ଯାଇକିରି ସେ କିନ୍ତୁ ଖେଳିଲା ନାହିଁ, ସେ ମନୁଷ୍ୟକୁ କହିଲା, ମନୁଷ୍ୟ ତାହାର ଧର୍ମ ଗ୍ରହଣ ନକଲେ ମଧ୍ୟ, ଧର୍ମକୁ ତ୍ୟାଗ କରିଦେଲେ ମଧ୍ୟ, ଆମେ କିନ୍ତୁ ତ୍ୟାଗ କରିବୁ ନାହିଁ, ଏ କଥାଟି ରହିଛି। ଯାହା ହଉ, ତେଣୁ ଏଇଭଳି ଭାବରେ ଭଗବାନ ରାମଚନ୍ଦ୍ର, ହନୁମାନ ଯାଇଥିଲେ, ଆମେ ଆଗରୁ ବର୍ଣ୍ଣନା କରିଛେ, ହନୁମାନ ଯାଇଥିଲେ ସମଗ୍ର ଲଙ୍କାରେ ଗୋଟିଏ ଜାଗାରେ ରାମ ନାମ ଶୁଭାଯାଉଥିଲା, ସେ ହେଉଛି ବିଭୀଷଣଙ୍କ ଗୃହରେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ତେଣୁ ଏହିଭଳି ଭାବରେ ସତ୍ସଙ୍ଗ ତାଙ୍କର ହେଇଛି ହନୁମାନ ଏବଂ ବିଭୀଷଣ। ତେଣୁ ବର୍ତ୍ତମାନ ଯେତେବେଳେ ବିଭୀଷଣ ଆସୁଛନ୍ତି, ହନୁମାନ ଜାଣିଛନ୍ତି ତାଙ୍କୁ, ଆଗରୁ ଜାଣିଥିଲେ, ତେଣୁ ସେ କହିଲେ ନେଲେ ଆମେ ଶରଣ ଦେଲେ ଠିକ୍ ହେବ କହିଥିଲେ, କିନ୍ତୁ ଅନ୍ୟମାନେ ରାଜି ହୋଇନଥିଲେ। କିନ୍ତୁ ଭଗବାନ ଏହି ଶ୍ଳୋକଟି କହିଲେ, ସକୃଦେବ ପ୍ରପନ୍ନାୟ, ଗୋଟିଏ ଥର ଯଦି ଆମେ କହିଦେଲେ ପ୍ରଭୁ ମୁଁ ଆପଣଙ୍କର ବୋଲି, ସକୃଦେବ ପ୍ରପନ୍ନାୟ ତବାସ୍ମିତି ଚ ଜାତତେ ଅଭୟଂ ସର୍ବ ସର୍ବଭୂତେଭ୍ୟୋ, ଆମେ ସମସ୍ତ ଜୀବମାନଙ୍କୁ, ଖାଲି ମନୁଷ୍ୟ ନୁହଁ, ଯେତେ ଜୀବ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ, ସମସ୍ତଙ୍କୁ ଅଭୟ ପ୍ରଦାନ କରେ। ଇଏ ହେଉଛି ମୋର ବ୍ରତ, ଇଏ ଭଗବାନ ବ୍ରତ। ସତ୍ୟ ବ୍ରତଂ ସତ୍ୟ ପରଂ ତ୍ରିସତ୍ୟଂ, ସତ୍ୟସ ଯୋନି ନିହିତଂ ସ ସତ୍ୟେ, ସତ୍ୟସ ସତ୍ୟମୃତ ସତ୍ୟ ନେତ୍ରଂ, ସତ୍ୟାତ୍ମକ ତ୍ୱାଂ ଶରଣଂ ପ୍ରପନ୍ନା। ଭଗବାନ ଯେତେବେଳେ ଗର୍ଭରେ ଥିଲେ, ଦେବକୀଙ୍କ ଗର୍ଭରେ ଥିଲେ, ବ୍ରହ୍ମା ଆଦି ଦେବତାମାନେ ଭଗବାନଙ୍କୁ ଗର୍ଭସ୍ତୁତି କରିଥିଲେ, ତା ଦେହରେ ଏଇ ପ୍ରଥମ ସ୍ତୁତିଟି ହେଉଛି ଏଇ ଗୋଟାକ, ଏଇ ଶ୍ଳୋକଟି ସତ୍ୟ ତାଙ୍କ ପ୍ରଥମ ହେଉଛି ସତ୍ୟବ୍ରତମ୍ ଭଗବାନ ହେଉଛନ୍ତି ସତ୍ୟଂ ପରମ ଧୀମହି, ଭାଗବତ ଆରମ୍ଭ ହେଉଛନ୍ତି ସତ୍ୟରୁ, ସତ୍ୟଂ ପରମ ଧୀମି, ପରମ ସତ୍ୟଙ୍କୁ ଆମେ ଧ୍ୟାନ କରୁଛେ, ତେଣୁ ଏଇ ପରମ ସତ୍ୟ ହେଉଛନ୍ତି ସେଇ ଭଗବାନ, ତାଙ୍କର ସତ୍ୟ ସବୁକିଛି ସତ୍ୟ, ତାଙ୍କର ସତ୍ୟବ୍ରତମ୍ ତାଙ୍କ ବ୍ରତ ହେଉଛି ସତ୍ୟ, ତାଙ୍କ ବ୍ରତଟା କ'ଣ ନା ଏଇଟା, ଯିଏ ତାଙ୍କ ଶରଣରେ ଆସିବ ତାଙ୍କୁ ଲଙ୍କେଶ ବୋଲି ସମ୍ବୋଧନ କରିଛନ୍ତି, ଲଙ୍କେଶ ବୋଲି କହିଛନ୍ତି, ତେଣୁ ଅନ୍ୟମାନେ ଯିଏ ଥିଲେ କହିଲେ ପ୍ରଭୁ ଇଏ ଲଙ୍କେଶ ନୁହଁ, ଲଙ୍କେଶ ଭାଇ ନା ନା ମୁଁ ତ କହିଲି ଲଙ୍କେଶ କରିଦେଲି, ଆମ ଶିଶୁ ହଳଦର ମହାରାଜ କହନ୍ତି କହନ୍ତି ପ୍ରଭୁ ଯଦି ରାବଣ ଯଦି ଆପଣଙ୍କ ଶରଣରେ ଯିବ ତାହେଲେ କ'ଣ ହେବ, ନା ରାବଣ ଯଦି ମୋର ଶରଣରେ ଯିବ ମୁଁ ତାକୁ ଅଯୋଧ୍ୟା ପ୍ରଦାନ କରିଦେବି ଭଗବାନ, ଏଭଳି କରୁଣାନିଧି ଭଗବାନ, ତେଣୁ ସେ ତାଙ୍କୁ ନିଜ ଶରଣରେ ରଖିଲେ। ତାପରେ ସମୁଦ୍ର ତଟରେ ତିନି ଦିନ ଧରି ଉପବାସ ରହିଥିଲେ, ସବୁ ସ୍ତୁତି କରୁଥିଲେ, ବରୁଣଦେବଙ୍କୁ ସ୍ତୁତି କରୁଥିଲେ, କିନ୍ତୁ ବରୁଣଦେବ ତାଙ୍କର ଗର୍ଭ ଆସିଯାଇଥିଲା, ତେଣୁ ସେ ଶୁଣିନଥିଲେ, ତେଣୁ ଯେତେବେଳେ ଶୁଣିନଥିଲେ ସେହି ସମୟରେ ଭଗବାନ ରାମଚନ୍ଦ୍ର କ୍ରୋଧ ପ୍ରକାଶ କରିଛନ୍ତି, କ୍ରୋଧ ପ୍ରକାଶ କରି ଆମ ଶ୍ରୀଶ୍ରୀମନ୍ଦ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି ଲକ୍ଷ୍ମଣ ଦେବ ସେଇଠି କ୍ରୋଧ ପ୍ରକାଶ କରି କହିଲେ ଭୋର ଗମାନ ଶୂଦ୍ର ପଶୁ ନାରୀ ମାନେ ହେଉଛନ୍ତି ତାଡ଼ନାର ଅଧିକାରୀ, କଥାଟି କହିଥିଲେ। କିନ୍ତୁ ମୁଁ ଦେଖୁଛି ଏଥିରେ ପରିବର୍ତ୍ତନ ହୋଇଯାଇଛି, ଆଉ ସେ ଶ୍ଳୋକଟି ନାହାନ୍ତି, ଯାହା ହଉ ତେଣୁ ଭଗବାନ ରାମଚନ୍ଦ୍ର ଯେତେବେଳେ ଏଠି କୁହାଯାଉଛି ତ୍ରସ୍ତାଦ ଭୃ ଭୃ ବିଞ୍ଜୃଭମ୍, କେବଳ ଭୃ ବିଞ୍ଜୃଭ ଭୂମି କ'ଣ ଭୃକୁଟି କୁଞ୍ଚନ ମାଧ୍ୟମରେ ସମସ୍ତ ସମୁଦ୍ରରେ ଯେତେ ଜଳଜୀବ ଥିଲେ, 900,000 ଜଳଜୀବ ଅଛନ୍ତି, ସମସ୍ତେ ଉତ୍ତପ୍ତ ହେବା ପାଇଁ ଆରମ୍ଭ କଲେ, ଛଟପଟ ହେବା ପାଇଁ ଆରମ୍ଭ କଲେ। ଆମ ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେତେ ବୈଜ୍ଞାନିକ ହୁଅନ୍ତୁ ସବୁ ନୋବେଲ ଲଡ୍ ଆମର ମହାରାଜ ସବୁ ନୋବେଲ ଲଡ୍ ମାନେ ନେଇକରି ବହୁତ କନଫରେନ୍ସ କରିଛନ୍ତି, ସବୁ ନୋବେଲ ଲଡ୍ ମାନଙ୍କୁ ଯଦି ରଖାଯିବ କହିବେ ଗୋଟିଏ କମଣ୍ଡଳୀରେ ଗୋଟିଏ ଜଳ ରଖାଯିବ, କହିବେ ତୁମେ କ୍ରୋଧ ପ୍ରକାଶ କରିକି ଏଇଟାକୁ ଯଦି ଉତ୍ତପ୍ତ କରିଦେବ ତାହେଲେ ଆମେ ଜାଣିବା ତୁମର ଜ୍ଞାନ ରହିଛି। ତେଣୁ ଭଗବାନ ରାମଚନ୍ଦ୍ରଙ୍କର ଅଙ୍ଗାନି ଦେଶ ସକାଳ ବୃତ୍ତିମାନ୍ତି, ଯେକୌଣସି ଅଙ୍ଗରେ ସେ ଯେକୌଣସି କାର୍ଯ୍ୟ କରିପାରିବେ, ତେଣୁ ଭୃ ବିଜୁଭାତ ଭୃବି ଜୁମ୍ଭାତ, କେବଳ ଭୃକୁଞ୍ଚନ ମାଧ୍ୟମରେ ଯେ 100 ଯୋଜନର ସମୁଦ୍ର ରହିଛି ତା ଦେହରେ ଯେତେ ଜୀବ ରହିଛନ୍ତି ସବୁ ଉତ୍ତପ୍ତ ହେବା ପାଇଁ ଛଟପଟ ହେବା ପାଇଁ ଆରମ୍ଭ କଲେ। ତେଣୁ ବରୁଣଦେବ ଭଗବାନଙ୍କ ଶରଣରେ ଗଲେ, ତ୍ରସ୍ତାଭି ତ୍ରସ୍ତ ହୋଇଗଲେ, ଅଭି ସମୁଦ୍ର ବରୁଣଦେବ ସେ ତ୍ରସ୍ତ ହୋଇଗଲେ, ତ୍ରାହି ତ୍ରାହି ମାଗିଲେ, କ୍ଷମା ମାଗିଲେ ଆସିକରି, ଜନ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ତୁନ୍ନତି ଦିବ୍ୟସ୍ତବୀ, ଇଏ ହେଉଛନ୍ତି ସେହି ଭଗବାନ ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଦିବ୍ୟସ୍ତବରେ ପ୍ରାର୍ଥନା କରନ୍ତି ପ୍ରଭୁଙ୍କୁ, ଯେଉଁ ବ୍ରହ୍ମା ବରୁଣେନ୍ଦ୍ର ଭାଗବତର ଅନ୍ତିମରେ ଏହି ଶ୍ଳୋକରେ ସୁଧ ଗୋସ୍ୱାମୀ କହିଛନ୍ତି, ଭାଗବତର 18,000 ଶ୍ଳୋକ ରହିଛନ୍ତି, ଏତେ ଶ୍ଳୋକ ଭଗବାନଙ୍କ ବିଷୟରେ ଯେ ଆମେ କଥା ଶୁଣୁଛେ, ଏ ତ ଭଗବାନ ରାମଚନ୍ଦ୍ର କଥା ଚାଲିଛି, କିନ୍ତୁ ଭାଗବତରେ ଯେଉଁ ଭଗବାନ କୃଷ୍ଣଙ୍କର କଥା ଇଏ ମଧ୍ୟ ପରୋକ୍ଷ ଭାବରେ ସେ ଭଗବାନ ରାମଚନ୍ଦ୍ରଙ୍କ କଥା କୁହାଯାଉଛି, ଏବଂ ପରୋକ୍ଷ ଭାବରେ ଭଗବାନ ଗୌରଙ୍ଗ ମହାପ୍ରଭୁଙ୍କ କଥା ମଧ୍ୟ କୁହାଯାଉଛି। ଭାଗବତଙ୍କ ଗୋଟେ ଶ୍ଳୋକ ଅଛନ୍ତି, ଆମେ କହିଛି ସେ କଥା 11:5-34 ଏ ଶ୍ଳୋକରେ ତିନି ଜଣଙ୍କର କଥା କୁହାଯାଇଛି, ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ୍, ସେହି ମହାପୁରୁଷ ତପ୍ତା ସୁଦୁସ୍ତଧ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ, ସବୁକିଛି ଯେଉଁଟା ତ୍ୟାଗ କରି ହେବ ନାହିଁ ଭଗବାନ ତ୍ୟାଗ କରିଦେଲେ, ରାତି ପାଇଥିଲେ ଅଯୋଧ୍ୟାର ରାଜା ହୋଇଥାନ୍ତେ କିନ୍ତୁ ତ୍ୟାଗ କରି ବନକୁ ଚାଲିଗଲେ, ତପ୍ତା ସୁଦୁସ୍ତଧ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ଧର୍ମିଷ୍ଠ ଆର୍ଯ୍ୟବଶସା, ଧର୍ମିଷ୍ଠ ଏଇ ଧର୍ମ ଭଗବାନ ଧର୍ମ ସ୍ଥାପନ କରୁଛନ୍ତି, ଧର୍ମ କ'ଣ ପରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତାମ, ଧର୍ମ ସଂସ୍ଥାପନାର୍ଥାୟ ଭଗବାନ ଧର୍ମ ସ୍ଥାପନ କରୁଛନ୍ତି, ଭଗବାନ ଶିକ୍ଷାରେ ଆମେ ଦେଖିବା କେମିତି ଧର୍ମ ସ୍ଥାପନ କରିଛନ୍ତି ଭଗବାନ, ସବୁ କ୍ଷେତ୍ରରେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ଧର୍ମକୁ ସ୍ଥାପନ କରିଛନ୍ତି, ଇଏ ହେଉଛି ଭଗବାନଙ୍କ ଶିକ୍ଷା ଭଗବାନ ରାମଚନ୍ଦ୍ରଙ୍କର। ତେଣୁ ସେ ଧର୍ମିଷ୍ଠ ଆର୍ଯ୍ୟବଶସା ଆର୍ଯ୍ୟ ବା ତାଙ୍କ ପିତାଙ୍କର କଥାକୁ ରକ୍ଷା କରିବା ପାଇଁ ମହାପ୍ରଭୁ ମଧ୍ୟ ସେହିଭଳି ଭାବରେ ଜଣେ ବ୍ରାହ୍ମଣ ତାଙ୍କୁ ଅଭିଶାପ ଦେଇଥିଲେ ତାଙ୍କ କଥାକୁ ରକ୍ଷା କରିବା ପାଇଁ ଜଦଗାଦ ଅରଣ୍ୟମ ଅରଣ୍ୟକୁ ଚାଲିଗଲେ। ତେଣୁ ଜଦଗାଦ ଅରଣ୍ୟ ମାୟାମୃଗମ ଦୈତ୍ୟଭୀଷିତ ଅନୁଧାବତ ମାୟାମୃଗ ପଛରେ ଆମେ ଦେଖିଲେ ଅରଣ୍ୟକାଣ୍ଡରେ ବର୍ଣ୍ଣନା କରାଯାଇଛି କେମିତି ଭଗବାନ ମାୟାମୃଗ ପଛରେ ଧାଉଁଥିଲେ ମାରିଚ ପଛରେ ଧାଉଥିଲେ। ତେଣୁ ସେହିଭଳି ଭାବରେ ଆମେ ସମସ୍ତେ ମାୟାମୃଗ ପଛରେ ଧାଇଁଛୁ ବର୍ତ୍ତମାନ। ମାୟାମୃଗ ହେଉଛି ଅସତୃଷ୍ଣା, ଇଏ ଗୋଟେ ହେଉଛି କ'ଣ, ଇଏ ହେଉଛି ଗୋଟେ ଅନର୍ଥ, ଅସତୃଷ୍ଣା ଅନର୍ଥ। ଏଇ ଅନର୍ଥ କେମିତି ଦୂର ହେବ ନା ଏଇ ଭାଗବତ କଥା ଶ୍ରବଣ କଲେ, ଭଗବାନ କଥା ଶ୍ରବଣ କଲେ। ନିତ୍ୟଂ ଭାଗବତ ସେବୟା ନିଷ୍ଠ ପ୍ରାୟସୁ ଅଭଦ୍ରେଶୁ, ଏସବୁ ଅନର୍ଥ ବା ଅଭଦ୍ର ସବୁ ଦୂର ହେବ ଯଦି ଆମେ ପ୍ରତିଦିନ ଭାଗବତ ସେବା କରିବା। ଭଗବାନ ସେ ଶିକ୍ଷା ଦେଉଛନ୍ତି, ଆମେ ଯେଉଁ ମାୟାମୃଗ ପଛରେ ଧାଉଁଛେ ସେଥିରୁ ଆମକୁ ଉଦ୍ଧାର କରିବା ପାଇଁ ଭଗବାନ ଏହି ଶିକ୍ଷା ସବୁ ପ୍ରଦାନ କରିଛନ୍ତି। ତେଣୁ ଅନ୍ନଧାବତ ମାୟାମୃଗମ ଅନ୍ନଧାବତ ବନ୍ଦେ ମହାପୁରୁଷ ଚରଣାରବିନ୍ଦମ, ସେହି ମହାପୁରୁଷ ସେହି ଭଗବାନ ରାମଚନ୍ଦ୍ର, ସେହି ଭଗବାନ କୃଷ୍ଣଚନ୍ଦ୍ର, ସେହି ଭଗବାନ ଗୌରଚନ୍ଦ୍ର, ଏମାନେ ସେ ମହାପୁରୁଷ, ତାଙ୍କୁ ମୁଁ ପ୍ରଣାମ କରୁଛି। ଏଇ ଭାଗବତରେ ସେ ତିନି ପୁରୁଷଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ବର୍ତ୍ତମାନ ଯେତେବେଳେ ନେଲେ ଶରଣ ଗଲେ ବ୍ରହ୍ମା ଏ ଶ୍ଳୋକରେ ଅନ୍ତିମରେ ଏ କଥା ସେଥିପାଇଁ କହୁଛନ୍ତି ସୁଧ ଗୋସ୍ୱାମୀ, ଭଗବାନଙ୍କ ଏତେ ଗୁଣଗାନ କଲେ ପରେ ମଧ୍ୟ ସେ ଚିନ୍ତା କରୁଛନ୍ତି ମୁଁ କିଛି ଭଗବାନଙ୍କର ଗୁଣଗାନ କରିପାରିଲି ନାହିଁ। ତେଣୁ ଏହି ଶ୍ଳୋକଟି କୁହାଯାଇଛି, ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ଏବଂ ପବନ ଦେବ ଦିବ୍ୟସ୍ତବ ମାଧ୍ୟମରେ ପ୍ରାର୍ଥନା କରନ୍ତି, ବେଦେଇ ସାଙ୍ଗପଦ କମ୍ପିଟ ଦେଇ ଗାୟନ୍ତି ଯେଉଁ ଶ୍ୟାମ ଗାହା, ଯାହାଙ୍କ ବିଷୟରେ ବେଦ ତାର ଯେଉଁ ଷଡ଼ାଙ୍ଗ ରହିଛି ଉପନିଷଦ ସହିତ ଯାହାଙ୍କର ଗୁଣଗାନ କରନ୍ତି, ଧ୍ୟାନ ଅବସ୍ଥିତ ତତ୍କେନ ମନସା ପଶ୍ୟନ୍ତି ଯେଉଁ ଯୋଗିନ, ଯୋଗୀମାନେ ଧ୍ୟାନରେ ଯାହାଙ୍କୁ ଦର୍ଶନ କରନ୍ତି ସେହି ଭଗବାନଙ୍କର, ଧ୍ୟାନାବସ୍ଥିତ ତତ୍କେନ ମନସା ପଶ୍ୟନ୍ତି ଯେଉଁ ଯୋଗିନ, ଯଶ୍ୟାନ୍ତ ନ ବିଧୁ ତାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ। ସୁରସୁରାଗଣ ଦେବାୟ ତସ୍ମୈ ନମଃ, କେବଳ ଅନ୍ତିମରେ କେବଳ ନମସ୍କାର କଲେ। ତେଣୁ ବରୁଣଦେବ କହିଲେ ପ୍ରଭୁ କରୁଣା ନିଧାନ, ଆପଣ ଚାହିଁଲେ ଗୋଟିଏ ପାଦରେ ଏଇ ସମୁଦ୍ରକୁ ଲଙ୍ଘନ କରିପାରିବେ, କିନ୍ତୁ ଆପଣ ମର୍ଯ୍ୟାଦା ପୁରୁଷୋତ୍ତମ ମର୍ଯ୍ୟାଦା ସ୍ଥାପନ କରୁଛନ୍ତି, ତେଣୁ ସେତୁ ସ୍ଥାପନ କରନ୍ତୁ, ଯଥା ବଦ୍ଧ ସେତୁ, ସେଥିପାଇଁ ସେତୁ ନିର୍ମାଣ କରିବା ପାଇଁ କହିଲେ, ସେତୁ ନିର୍ମାଣ କରିବା ପାଇଁ କହିଲେ। ତେଣୁ ସେ ଯେଉଁ ସେତୁ ରହିଛି ସେ କହିଥିଲେ, ଆମେ ଆଲୋଚନା କରିଛେ ଏ ବିଷୟରେ। ତେଣୁ ସେ କହିଲେ ଏଇଟା ଯେ ଏ ଯେଉଁ ନଳ, ଇଏ ହେଉଛନ୍ତି କିଏ, ନଳ ହେଉଛନ୍ତି କିଏ, ନଳ ହେଉଛନ୍ତି ବିଶ୍ୱକର୍ମା। ଏ ବିଶ୍ୱକର୍ମା ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ବିଶ୍ୱକର୍ମା ନଳ ରୂପରେ ରହିଥିଲେ, ସେ ସେତୁ ସ୍ଥାପନ କରିଛନ୍ତି ବିଶ୍ୱକର୍ମା। ତେଣୁ ଭଗବାନଙ୍କ ନାମ ନେଇ ସବୁ ପଥର ସବୁ କ'ଣ ଭାସିବାକୁ ଆରମ୍ଭ କଲା, ପଥର ସବୁ ଭାସିବା ଭଗବାନ ନାମ ମାଧ୍ୟମରେ ପଥର ସବୁ ଭାସିଲା। ତେଣୁ ନଳଙ୍କ ନେତୃତ୍ୱରେ ଏହି ଶହେ ଯୋଜନା ସେତୁ ବର୍ତ୍ତମାନ ବନ୍ଧା ହେଲା। ତେଣୁ କୁହାଯାଏ ହନୁମାନ ଗୁଣ୍ଡୁଚି ମୂଷା ପ୍ରସଙ୍ଗ ରହିଛି, ଗୁଣ୍ଡୁଚି ମୂଷା ଛୋଟିଆ ମୂଷାଟେ ଗୁଣ୍ଡୁଚି ମୂଷା, ସେ କେତେ ସେ ସେତୁରେ କ'ଣ ପକାଇ ପାରିବ, ମାନେ ବିରାଟ ବିରାଟ ପଥର ଆଣି ପକାଇଲା ବେଳକୁ ବି ଗୋଟିଏ ବାଲି ଟିକିଏ ଆଣି ପକାଉଛନ୍ତି, ଏବଂ ହନୁମାନ ଯେତେବେଳେ ଯାଉଛନ୍ତି ତାଙ୍କ ପଦରେ କେତେବେଳେ ସେ ମୂଷାଟି ମରିଯାଇପାରେ ଭୟ କରିଯାଉଛି, ଏବଂ ହନୁମାନ ମଧ୍ୟ ତାଙ୍କର ଯିବାରେ ବାଧା ପ୍ରକାଶ କରୁଛି, ବାଧା ଦେଉଛି, ତେଣୁ ବିରକ୍ତ ହେଉଛନ୍ତି। ତେଣୁ ସେ ଭଗବାନ ରାମଚନ୍ଦ୍ରଙ୍କ ଶରଣରେ ଗଲେ, ରାମଚନ୍ଦ୍ର ଆଉଁସି ଦେଲେ, ଯେଉଁ ତିନି ଆଙ୍ଗୁଠି ବର୍ତ୍ତମାନ ମଧ୍ୟ ରହିଛି ଆମ ଶିଶୁମନ୍ଦ ରାଧାଙ୍କ ବିଷୟରେ ମହାରାଜ କହନ୍ତି, ଫରେନ୍ ମଧ୍ୟ ମୂଷା ଅଛନ୍ତି କୁଣିଛି ମୂଷା, କିନ୍ତୁ ତାଙ୍କର ଇଏ ନାହିଁ, ଯେଉଁ ଚିହ୍ନ ନାହିଁ, ଭାରତର ସ୍ୱତନ୍ତ୍ର ମୂଷା ଏମାନେ,
ଭାରତ ଭୂମିଟି ମନୁଷ୍ୟ ଜନ୍ମ ତାଙ୍କ କଥା କ'ଣ କହିବା, ଗୁଣିତି ଉଷାର ମଧ୍ୟ ଏଇଭଳି ଭାବରେ ଭାଗ୍ୟ ଭାଗ୍ୟବାନ ସେମାନେ ସବୁ। ତେଣୁ ସମସ୍ତେ ଯାହାର ଯେତିକି ସାମର୍ଥ୍ୟ ରହିଛି ସେ ସେଇଭଳି ଭାବରେ ଭଗବାନଙ୍କ ସେବାରେ ନିଯୁକ୍ତ ହେବେ। କାହାର ବହୁତ ବଡ଼ ସାମର୍ଥ୍ୟ ରହିଛି, ହନୁମାନ ଭଳି ବିରାଟ ବିରାଟ ପଥରକୁ ଯାଇକରି ଆଣିବା ପାଇଁ ବସିଥିଲେ ଗୋବର୍ଦ୍ଧନକୁ ଯେତେବେଳେ ଆଣିବା ପାଇଁ ବସିଥିଲେ ସେହି ସମୟରେ ଆକାଶ ମାନେ ଖବର ଆସିଲା ତାଙ୍କୁ ଯେ ହନୁମାନଜୀ ସେତୁବନ୍ଧ ନିର୍ମାଣ ହୋଇଗଲା, କମ୍ପ୍ଲିଟେଡ୍, ଟାର୍ଗେଟ୍ ଡେଟ୍ ପୂର୍ବରୁ କମ୍ପ୍ଲିଟ୍ ହୋଇଯାଇଛି, 4 ଦିନରେ କମ୍ପ୍ଲିଟ୍ ହେବ, ଖୁବ କମ୍ ଦିନରେ କମ୍ପ୍ଲିଟ୍ ହେବ। ତେଣୁ ଏଇ ଯେତେବେଳେ ଖବର ପାଇଲେ ତେଣୁ ଆଉ ହନୁମାନ ନେବା ପାଇଁ ଚାହିଁଲେ ନାହିଁ, କିନ୍ତୁ ଗୋବର୍ଦ୍ଧନ ଭାବୁଥିଲେ ମୁଁ ଭଗବାନ ରାମଚନ୍ଦ୍ରଙ୍କର ସେବାରେ ଲାଗିବି, ନିଜକୁ ଧନ୍ୟ ମନେ କରୁଥିଲେ, କିନ୍ତୁ ଯେତେବେଳେ ଆଜି ସେଥିରୁ ବଞ୍ଚିତ ହେଲେ ସେବାରୁ ସେଥିପାଇଁ ସେ ବହୁତ ମନ ଦୁଃଖ କରୁଛନ୍ତି। ତେଣୁ ଭଗବାନ ତାଙ୍କୁ କହିଥିଲେ ଯେ ମୁଁ ତୁମକୁ ସେବା ପ୍ରଦାନ କରିବି। ତେଣୁ ଦ୍ୱାପର ଯୁଗରେ ଭଗବାନ ସେଇ ଗୋବର୍ଦ୍ଧନକୁ ଧାରଣ କଲେ, 7 ଦିନ ଧରି ଧାରଣ କଲେ ଗୋବର୍ଦ୍ଧନକୁ। ତେଣୁ ଏଇଭଳି ଭାବରେ ଯେତେବେଳେ କମ୍ପ୍ଲିଟ୍ ହୋଇଗଲା ସେତେବେଳେ ସବୁ ଚାଲିଲେ। 100 ଯୋଜନର ସେତୁ, 100 ଯୋଜନକୁ ପାର ହୋଇକରି ଯାଇ ପହଞ୍ଚିଲେ। ତେଣୁ ଏଇଠି ବର୍ଣ୍ଣନା କରାଯାଇଛି ଯେ ବହୁତ ବିସ୍ତାର ଭାବେ ରହିଛି, ଆମେ ତ ଖୁବ କମ୍ ସମୟରେ କଥା କହୁଛେ। ତେଣୁ ଯାଇ ପହଞ୍ଚିଗଲା ପରେ ଭଗବାନ ଦେଖୁଛନ୍ତି ଲଙ୍କାର ଯେଉଁ ସୌନ୍ଦର୍ଯ୍ୟ ସବୁ ରହିଛି, ସୁବର୍ଣ୍ଣ ନଗରୀ ଲଙ୍କା, କୁବେର ନିର୍ମାଣ କରିଥିଲେ କୁବେର, ବିଶ୍ୱ ଏ ରାବଣଙ୍କର ପୁତ୍ର, ଏ ସରି ବିଶ୍ୱଭାଙ୍କ ପୁତ୍ର। ତେଣୁ କିନ୍ତୁ ରାବଣ ତାଙ୍କୁ ବିଦା କରିଦେଲେ, ସେଠୁ ଲଙ୍କାରୁ ବିଦା କରି ତାଙ୍କୁ ବାହାର କରିଦେଲେ, ଭଗବାନ ତାଙ୍କୁ ଟ୍ରେଜର ଦେଇଦେଲେ, ପୋଷ୍ଟ ଦେଇଦେଲେ, ବିଦେଶ ଦକ୍ଷ ରାକ୍ଷସମ, ଦକ୍ଷ ରାକ୍ଷସ ମାନେ ସବୁ କୋଷାଧ୍ୟକ୍ଷ, ଦେବତାମାନଙ୍କୁ ମଧ୍ୟ କୋଷାଧ୍ୟକ୍ଷ, ସିଏ ବହୁତ ରହିଛି ତାଙ୍କର ଧନ। ତେଣୁ ଇଏ ରାବଣର ଯେଉଁ ରହିଛି ସ୍ୱର୍ଣ୍ଣର ଲଙ୍କା, ଭଗବାନ ତଥାପି ସୁଯୋଗ ପ୍ରଦାନ କରୁଛନ୍ତି, ଅଙ୍ଗଦକୁ ପଠାଉଛନ୍ତି ରାବଣ ପାଖକୁ, ଅଙ୍ଗଦକୁ କହୁଛନ୍ତି ତୁମେ ଯଦି ଚାହୁଁଛ, ଯଦି ତୁମର ନିଜର ପ୍ରାଣ ରକ୍ଷା କରିବା ପାଇଁ ଚାହୁଁଛ ତାହେଲେ ତାଙ୍କର ପତ୍ନୀକୁ ପ୍ରଦାନ କରନ୍ତୁ, ସେ ତୁମକୁ ରକ୍ଷା କ୍ଷମା ଦେବେ। କିନ୍ତୁ ରାବଣ ଶୁଣିଲା ନାହିଁ, କୌଣସି ମଧ୍ୟ ଶୁଣିଲା ନାହିଁ। ତେଣୁ ଏଇ ତା ପରଠୁ ହେଉଛି ଯୁଦ୍ଧକାଣ୍ଡ, ଖଳଦବଦହନ, ଖଳଦବଦହନ କୋଶଳେନ୍ଦ୍ର ବଦାନ, କୋଶଳେନ୍ଦ୍ର ଭଗବାନ କୋଶଳ ରାଜା, ତାଙ୍କର ଆମେ ଶରଣରେ ଯିବା, ଆମ କାଲିଠୁ ଆରମ୍ଭ ହେବ ତାଙ୍କ କଥା ମହାରାଜ କହିବେ, ଅବଶ୍ୟ ଭଗବାନ ରାମଚନ୍ଦ୍ର କଥା ନାହିଁ, କିନ୍ତୁ ଯାହା ହେଉ ଆମର ରାମନବମୀ ଯେଉଁ ରହିଛି 14 ତାରିଖରେ ଆମେ ଭଗବାନ ରାମଚନ୍ଦ୍ର କଥା ଶ୍ରବଣ କରିବା, ତାଙ୍କର ଆମେ ଶରଣରେ ଯିବା, ସେ କୋଶଳେନ୍ଦ୍ର ବତାନ ଏଇ ଶ୍ଳୋକଟି ସୁଖଦେବ ଗୋସ୍ୱାମୀ କହିଛନ୍ତି। ତେଣୁ ବଦ୍ଧ ସେତୁ ନିର୍ମାଣ କଲା ପରେ ଖଳଦବ ଦହନ, ଖଳ କହିଲେ ଏଇ ରାବଣର ବଂଶ, ବାଉଁଶ ବଂଶ ଯେମିତି ରହିଛି, ବାଉଁଶ ବାଉଁଶ ସବୁ ନିଆଁ ଲଗେଇଦେଲେ ସବୁ ପୁରା ନଷ୍ଟ ହୋଇଯିବ, ସେଇଭଳି ଭାବରେ ଖଳଦବ ଦହନ ସବୁ ନଷ୍ଟ ହୋଇଯିବ ବର୍ତ୍ତମାନ ରାବଣ ବଂଶ। ତେଣୁ ତାପରେ ତା ଯୁଦ୍ଧକାଣ୍ଡ ଆସୁଛି, ହେଉଛି ଷଷ୍ଠକାଣ୍ଡ ଯୁଦ୍ଧକାଣ୍ଡ। ତେଣୁ ଯେତେବେଳେ ଯୁଦ୍ଧ ହେଉଛନ୍ତି ବହୁତ ବିସ୍ତାର କଥା ରହିଛି, ଆମେ ଖାଲି ସଂକ୍ଷେପରେ କହୁଛେ, ପ୍ରଥମେ ରାମ ଏବଂ ଲକ୍ଷ୍ମଣଙ୍କୁ ଅଚେତ ହୋଇଯାଇଛନ୍ତି ନାଗପାଶରେ, ଇନ୍ଦ୍ରଜିତଙ୍କ ଦ୍ୱାରା ନାଗପାଶରେ ଅଚେତ ହୋଇଯାଇଛନ୍ତି। ସେହି ସମୟରେ ବରୁଣଙ୍କୁ ଡକାଗଲା, ବରୁଣକୁ ଆସିଲା ତାଙ୍କୁ ନାଗପାଶରୁ ମୁକ୍ତ କରିବା ପାଇଁ, ତେଣୁ ଗରୁଡ଼ଙ୍କର ମଧ୍ୟ ମୋହ ହୋଇଗଲା। ଭଗବାନ ଲୀଳା ଏଭଳି ଭାବରେ, ଭାଗବତଙ୍କ ଆରମ୍ଭରେ ସତର୍କ କରିଦିଆଯାଇଛି, ଭଗବାନଙ୍କ ଲୀଳା ଏଭଳି ଭାବରେ ମୁହ୍ୟନ୍ତି ଯେ ସୁରେହ, ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି, ତେଣୁ ଗରୁଡ଼ ମଧ୍ୟ ମୋହ ହୋଇଗଲେ, ତ ଭଗବାନ କେମିତି ନାଗବାସର ବନ୍ଦୀ ହୋଇକି ରହିଲେ, କେମିତି ସେ ବୁଝିପାରିଲେ ନାହିଁ। ତେଣୁ ତାଙ୍କର ଯେଉଁ ସନ୍ଦେହ ରହିଥିଲା, ଜୟ ଶ୍ରୀ ସୀତାରାମ ହନୁମାନ ଶିବଜୀଙ୍କ ପାଖକୁ ଯାଇଥିଲେ ସନ୍ଦେହ ମୋଚନ କରିବା ପାଇଁ। ଶିବଜୀ କହିଲେ ତୁମେ ଯାଅ କାକ ଭୂଷଣ୍ଡୀ ପାଖକୁ, ସେ ତୁମର ସନ୍ଦେହ ମୋଚନ କରିବେ। ତେଣୁ ସେ ଯାଇ କାକ ଭୂଷଣ୍ଡୀ ପାଖରେ ଶ୍ରବଣ କରିଛନ୍ତି ଭଗବାନଙ୍କର ତତ୍ତ୍ୱ। ଗରୁଡ଼
ବୈନତ୍ୟ ପକ୍ଷୀଣା ପକ୍ଷୀମାନଙ୍କ ଭିତରେ ହେଉଛି ବୈନତ୍ୟ ବିନତାଙ୍କ ପୁତ୍ର ବୈନତ୍ୟ ଏ ଜଣେ ଭଗବାନଙ୍କ ବିଭୂତି କିନ୍ତୁ ସିଏ ମଧ୍ୟ ଭଗବାନଙ୍କ ବାହନ ଗରୁଡ଼ କୁଣ୍ଡରିକା କ'ଣ ଯେଉଁ ରହିଛନ୍ତି ଗରୁଡ଼ ବାହନ ଗରୁଡ଼ ଉପଦୃଷ୍ଟରେ ଚଢ଼ି ଭଗବାନ ବିଭିନ୍ନ ଗାଁ ଭଗବାନଙ୍କର ଏରୋପ୍ଲେନ୍ ହେଉଛନ୍ତି ଗରୁଡ଼ ଯୁଆଡ଼େ ଯିବେ ଗରୁଡ଼ ରେଡ଼ି ପ୍ରସ୍ତୁତ ହୋଇକି ରହିଛନ୍ତି ଭଗବାନଙ୍କୁ ବହନ କରିବା ପାଇଁ ତେଣୁ ତାଙ୍କର ମଧ୍ୟ ମୋହ ହୋଇଗଲା ଯାହା ହେଉ କାକ ଭୂଷଣୀ ପାଖକୁ ଯାଇ ସେତେବେଳେ ଶ୍ରବଣ କଲେ ଭଗବାନ ତତ୍ତ୍ୱ ସେତେବେଳେ ତାଙ୍କ ମୋହ ଦୂର ହେଲା ଆମେ ବର୍ତ୍ତମାନ ବ୍ରହ୍ମମୋହନ ଲୀଳା ଚାଲିଛି ବ୍ରହ୍ମା ମୋହ ହୋଇଯାଇଛନ୍ତି ଭାଗବତରେ ଦଶମ ସ୍କନ୍ଧ 14 ଅଧ୍ୟାୟରେ ଭଗବାନଙ୍କ ସ୍ତୁତି ଚାଲିଛି ମୋହ ହୋଇଯାଇଥିଲେ ତେଣୁ ଭଗବାନଙ୍କ ଲୀଳା ଭଳି ସମସ୍ତେ ମୋହ ହୋଇଯାଆନ୍ତି ରାବଣ ଯେ ମୋହ ହେବ ସେଥିରେ ବଡ଼ କଥା କ'ଣ ସମସ୍ତେ ମୋହ ହୋଇଯାଉଛନ୍ତି ତେଣୁ ତାପରେ ଯେତେବେଳେ ଇନ୍ଦ୍ରଜିତ ପୁଣି ଯେତେବେଳେ କ'ଣ ମାରିଛନ୍ତି ଯେଉଁ ଶକ୍ତି ଭେଦ କରିଛନ୍ତି ସେତେବେଳେ ଲକ୍ଷ୍ମଣ ସେ ପୁଣି ମୂର୍ଚ୍ଛା ହୋଇଯାଇଛନ୍ତି ତେଣୁ ଯେ ତାଙ୍କୁ ଭଲ କରିବା ପାଇଁ ସେ ଯେଉଁ ଦରକାର ଗନ୍ଧମହାଦନକୁ ଯେଉଁ ବିଶଲ୍ୟକରଣ ଦରକାର ତାକୁ ବିଶଲ୍ୟକରଣ ଆଣିବା ପାଇଁ ଯାଇଛନ୍ତି ହନୁମାନ ହନୁମାନ ଯେତେବେଳେ ଯାଇଛନ୍ତି ସେ ବିଶଲ୍ୟକରଣ ଜାଣିପାରିଲେନି ବର୍ତ୍ତମାନ ମଧ୍ୟ ଚାଲିଛି ଆମର ଉତ୍ତରାଖଣ୍ଡରେ ସରକାର ସେମାନେ କହୁଛନ୍ତି ସେ ବିଶ୍ୱଲୋକରଣ ଯଦି ଆମେ ପାଇଯିବା ତାହେଲେ ଆମେ ମୃତ୍ୟୁକୁ ଜୟ କରିଯିବା ନ୍ୟୁଜ୍ରେ ବାହାରିଥିଲା କିଛି ବର୍ଷ ତଳର କଥା ସେମାନେ ଭାବୁଛନ୍ତି ଯେ ବିଶ୍ୱଲୋକରଣ ଯଦି ପାଇଯିବେ ତାହେଲେ ଜଣେ ମୃତ୍ୟୁକୁ ଜୟ କରିଯିବ ଏବଂ ବର୍ତ୍ତମାନ ମଧ୍ୟ ଚେଷ୍ଟା ଚାଲିଛି ତେଣୁ ଯାହା ହଉ ହନୁମାନ ଆଉ ଜାଣିପାରିଲେନି କେଉଁଠି ବିଶ୍ୱଲୋକରଣ ତେଣୁ ପୁରା ଗନ୍ଧମହାଦନ ପର୍ବତକୁ ଘିନି ଆସିଲେ ଟେକିକିରି ରାତି ପାଇଲେ ଯଦି ରାତି ଭିତରେ ଯଦି ତାଙ୍କୁ ସେବା ଯଦି ନଯିବ ଔଷଧ ଯଦି ପ୍ରଦାନ ନ କରାଯିବ ରାତି ପାଇଗଲେ ତାଙ୍କ ମୃତ୍ୟୁ ହେବ ତେଣୁ ଗୋଟିଏ ରାତି ଭିତରେ ପୁଣି ବହୁତ ପ୍ରକାର ବିଘ୍ନ ସବୁ ଆସିଛି ହନୁମାନ ପାଖରେ ବହୁତ ବିଘ୍ନ ଆସିଛି କିନ୍ତୁ ଏକ ରାତିଟା ଆକ୍ଚୁଆଲି ପ୍ରକୃତରେ ସପ୍ତ ରାତି ହୋଇଯାଇଛି ଇଏ ଆଉ ଗୋଟେ ପ୍ରସଙ୍ଗ ସପ୍ତ ରାତି ହୋଇଯାଇଛି ଇଏ ଆଉ ଗୋଟେ ପ୍ରସଙ୍ଗ ରହିଛି କ'ଣ ଯେଉଁ ରହିଥିଲେ ମାଣ୍ଡବ ମୁନି ଲକ୍ଷେ ହୀରା ପ୍ରସଙ୍ଗ ରହିଛି ଲକ୍ଷେ ହୀରା ଲକ୍ଷେ ହୀରା ଜଣେ ଥିଲେ ବେଶ୍ୟା କିନ୍ତୁ ସେ ତାଙ୍କ ପାଖକୁ ଯିଏ ଯାଆନ୍ତି ତାଙ୍କର ତାଙ୍କର ଦାମ ହେଉଛି ଲକ୍ଷେ ହୀରା ପ୍ରଦାନ କରିବେ ସିଏ ଲକ୍ଷେ ହୀରା ତାଙ୍କ ନାମ ହୋଇଥିଲା କିନ୍ତୁ ଜଣେ ସତୀ ସ୍ତ୍ରୀଙ୍କର ସ୍ୱାମୀ ସିଏ ତାଙ୍କ ରୂପ ଦେଖି ଆକର୍ଷିତ ହୋଇଯାଇଥିଲେ ତେଣୁ ସେ ଯାହା ହଉ ଯେତେବେଳେ ତାଙ୍କ ସତୀ ସ୍ତ୍ରୀ ଜାଣିଲେ ତାଙ୍କ ସ୍ୱାମୀଙ୍କର ଏଇଭଳି ଭାବରେ ମନୋଭାବ ରହିଛି ବୋଲି ସେ ଯାଇକରି ସେ ବେଶ୍ୟାଙ୍କର ସେବା କଲେ ତେଣୁ ବେଶ୍ୟା ଯେତେବେଳେ ଦେଖିଲେ ଏଇଭଳି ଭାବରେ ଜଣେ ସତୀ ସ୍ତ୍ରୀ ମୋର ସେବା କରୁଛନ୍ତି ଅସତୀ ସ୍ତ୍ରୀର ସେବା କରୁଛନ୍ତି ତେଣୁ ସେ ତାଙ୍କୁ ପଚାରିଲେ କ'ଣ ପାଇଁ ତୁମେ ମୋର ସେବା କରୁଛ ଏତେ ମୁଁ ଜଣେ ଅସତୀ ବ୍ୟକ୍ତି ତୁମେ ଜଣେ ସତୀ ସ୍ତ୍ରୀ ନା ମୋର ସ୍ୱାମୀ ଚାହୁଁଛନ୍ତି ତୁମକୁ ତୁମର ସାଙ୍ଗ କରିବା ପାଇଁ ତେଣୁ ସେ ତାଙ୍କୁ ଆଲାଉ କଲେ କହିଲେ ତାଙ୍କୁ ଡାକ ତେଣୁ ସେ ତାଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି ଏ ପ୍ରସଙ୍ଗ ଆମେ ଯିବା ନାହିଁ ଖାଲି ସଂକ୍ଷେପରେ କହିବା ତେଣୁ ଯାହା ହଉ ତେଣୁ ସେ କ'ଣ କଲେ ଯେଉଁ ସେ ଆସିଲେ ସେ ତାଙ୍କର ପ୍ରତି କୁଷ୍ଠରୋଗୀ ସିଏ କୁଷ୍ଠରୋଗୀ ତେଣୁ ଯେତେବେଳେ ସେ ଆସିଲେ ଏ ବେଶ୍ୟା ମଧ୍ୟ ବହୁତ ମଝିରେ ମଝିରେ ବହୁତ ସୁନ୍ଦର ଉପଦେଶ ଦେଇପାରନ୍ତି ପ୍ରଦାନ କରନ୍ତି ଶିକ୍ଷା ପ୍ରଦାନ କରନ୍ତି ବିଲୁମଙ୍ଗଳ ଠାକୁର ମଧ୍ୟ ଚିନ୍ତାଣ ବେଶ୍ୟା ଶିକ୍ଷା ପ୍ରଦାନ କରିଥିଲେ ଯେଉଁ କର୍ଣ୍ଣ କର୍ଣ୍ଣାମୃତ କୃଷ୍ଣ କର୍ଣ୍ଣାମୃତର ପ୍ରଥମେ ଆରମ୍ଭରେ ସେଇ ଚିନ୍ତାମାନଙ୍କୁ ସେ ପ୍ରଣାମ କରିଛନ୍ତି ତେଣୁ ଇଏ ମଧ୍ୟ ଶିକ୍ଷା ପାଇଲେ କ'ଣ ତାଙ୍କୁ ପ୍ରଥମେ ଯେଉଁ ଜଳ ରଖିଥିଲେ ବିଭିନ୍ନ ପାତ୍ରରେ ରଖିଥିଲେ ଜଳ ମାଟି ପାତ୍ର ରୌପ୍ୟ ପାତ୍ର ସୁବର୍ଣ୍ଣ ପାତ୍ର ତାଙ୍କୁ ପ୍ରଥମେ ଜଳ ପ୍ରଦାନ କଲାପରେ ସେଇଠି ଶିକ୍ଷା ପାଇଗଲେ ସିଏ କହିଲେ ତୁମେ ଏଇ ଯେଉଁ ଜଳ ରଖିଛ ତ ଗୋଟିଏ ଜଳ ତାକୁ ଅଲଗା ଅଲଗା ପାତ୍ରରେ କାହିଁ ରଖିଛ ସେ କହିଲେ ଯେ ତୁମର ପତ୍ନୀ ଆଉ ମୋ ଭିତରେ ସେ ପାତ୍ର ଏକା ପାତ୍ର ଅଲଗା ଅଲଗା କିନ୍ତୁ ଭିତରେ ବସ୍ତୁ ଯେଉଁ ରହିଛି ସବୁ ସମାନ ରହିଛି ସୁନ୍ଦର ସୁନ୍ଦର ବସ୍ତୁ ରହିଛି ଭିତରେ ତେଣୁ ସେ ଶିକ୍ଷା ପାଇଗଲେ ତେଣୁ ଚାଲି ଆସିଲେ ତେଣୁ ତାଙ୍କର ସ୍ତ୍ରୀ ସତୀ ସ୍ତ୍ରୀ ଯେଉଁ ତାଙ୍କୁ ନେଇକି ଯିବା ପାଇଁ ବସିଛନ୍ତି ସେହି ସମୟରେ ଜଣେ ମୁନି ଥିଲେ ମାଣ୍ଡବ ମୁନି ମାଣ୍ଡବ ମୁନିଙ୍କର ରାତି ହୋଇଛି ରାତିରେ ଯାଉଥିଲା ବେଳେ ତାଙ୍କୁ ଟେକିକି ନେଉଛନ୍ତି ତାଙ୍କ କୁଷ୍ଠ କୁଷ୍ଠରୋଗ ଚାଲିପାରୁନାହାନ୍ତି ନେଇଲା ବେଳେ ସେ ଦେଖିପାରିଲେ ନାହିଁ, ଅନ୍ଧାରରେ ତାଙ୍କ ଗୋଡ଼ ବାଜିଗଲା ମାଣ୍ଡବମୁନିଙ୍କର ଦେହରେ। ତେଣୁ ମାଣ୍ଡବମୁନି ଅଭିଶାପ ଦେଇଦେଲେ, କହିଲେ ତୁ ସତୀ ସ୍ତ୍ରୀ ବୋଲି ଗର୍ଭ ତୋର ହୋଇଯାଇଛି, ତେଣୁ ମୁଁ ଅଭିଶାପ ଦେଉଛି, ରାତି ପାହିଲେ ତୋର ସ୍ୱାମୀ ମୃତ୍ୟୁବରଣ କରିବ। କିନ୍ତୁ ସତୀ ସ୍ତ୍ରୀ ଶୁଣିଦେଲେ, ସେ କହିଲେ, ସିଏ ମଧ୍ୟ କହିଦେଲେ, ସତୀ ସ୍ତ୍ରୀ ତାଙ୍କର ଶକ୍ତି ରହିଛି, ସେ କହିଲେ ନ ପାଉ ରାତି ନ ମରୁ ପତି, ରାତି ନ ପାଉ କି ମୋର ପତି ନ ମରୁ। ତେଣୁ ଏଣେ ସାତ ରାତି ହୋଇଗଲା, ଏକ ରାତି ହେଉ ସର୍ବତ ରାତି, ତେଣୁ ହନୁମାନଙ୍କୁ ସୁବିଧା ହୋଇଗଲା, ସେ ସୁଯୋଗ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସାହାଯ୍ୟ ହେଉଛି ସବୁ। ତେଣୁ ଏଣେ ଯେତେବେଳେ ରାତି ପାଉନାହିଁ, ବ୍ରହ୍ମା ଆଦି ଦେବତାମାନେ ବ୍ୟସ୍ତ ହୋଇଯାଉଛନ୍ତି, ତେଣୁ ସେମାନେ ଆସି ଅନୁସୂୟା ଅତ୍ରି ଏମାନେ ସବୁ ଆସିକି ଆଣିକି ଆସିଛନ୍ତି। ସେମାନେ ଯେତେବେଳେ ଅନୁରୋଧ କଲେ, ସେ କହିଲେ ରାତି ପାହିଲେ ମୋର ସ୍ୱାମୀ ମରିଯିବ, ନା ତୁମର ସ୍ୱାମୀ ମରିଗଲେ ମଧ୍ୟ ଆମେ ତାଙ୍କୁ ନୂତନ ଜୀବନ ଦାନ କରିବୁ। ତେଣୁ ତାଙ୍କର ସ୍ୱାମୀ ରାତି ପାଇଗଲା, ତୁମ ସ୍ୱାମୀ ମୃତ୍ୟୁବରଣ କଲେ, ଏବଂ ସେ ତାଙ୍କୁ ବ୍ରହ୍ମା ତାଙ୍କୁ ପୁଣି ଜଳସେଚନ କରି ନୂତନ ଜୀବନ ଦାନ କଲେ। ଏଣେ ମାଣ୍ଡବମୁନି କ'ଣ ହେଇଛି ନା, ତାଙ୍କ ସେ ରାଜ୍ୟରେ ରାଜାଙ୍କର ଚୋରମାନେ ସବୁ ଆସି ରାଜାଙ୍କର ଧନ ଚୋରି କରି ନେଇଯାଇଥିଲେ। ଚୋରି କରି ନେଇଯାଇଥିବାରୁ ସେ ଯାଇକି ଦୌଡ଼ିଲା ବେଳେ ତାଙ୍କର ସୈନ୍ୟମାନେ ଦେଖିଲେ, ସୈନ୍ୟମାନେ ମଧ୍ୟ ତାଙ୍କ ପଛରେ ଧାଉଁଥିଲେ। ସେମାନେ ଯାଇ ଏ ମାଣ୍ଡବମୁନିଙ୍କର ଆଶ୍ରମରେ ରହିଯାଇଥିଲେ, ଛୁପି ଯାଇଥିଲେ। ତେଣୁ ସେମାନେ ଯେତେବେଳେ ଆସି ପହଞ୍ଚି ଦେଖିଲେ, ମାଣ୍ଡବମୁନି ଧ୍ୟାନ କରୁଥିଲେ ଭଗବାନଙ୍କର, ତେଣୁ ସେ ଭାବିଲେ ଇଏ ବୋଧେ ପ୍ରକୃତରେ ସେଇ ଚୋର, ଚୋରଙ୍କ ସର୍ଦ୍ଦାର ଆମକୁ ଦେଖି କ'ଣ ମେଛ ଭାବରେ ଧ୍ୟାନ କରୁଛନ୍ତି। ତେଣୁ ତାଙ୍କୁ ଶୁଳିରେ ବସାଇଦେଲେ ରାଜାଙ୍କୁ ନ ଜଣେଇକିରି। ତେଣୁ ରାଜା ଯେତେବେଳେ ଜାଣିଲେ ତାଙ୍କୁ ଶୁଳି ଦିଆଯାଇଛି, ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ, ଜଣେ ସାଧୁଙ୍କୁ ଶୁଳି ଦିଆଯାଇଛି, ଆସି କ୍ଷମା ପ୍ରାର୍ଥନା କରିଥିଲେ ତାଙ୍କୁ ସେ ଶୁଳିରୁ। ତାଙ୍କ ଶୁଳିମାନେ କିଭଳି ନା, ତାଙ୍କର ଯେଉଁ ମଳଦ୍ୱାରରେ ଗୋଟେ ରହିଛି ଲୁହା, ସେଇଟାକୁ ସେଠି ବସାଇ ଦେଇଥିଲେ ସେ ଲୁହାରେ। ତେଣୁ ସେ ଯାହା ହଉ, ତାଙ୍କର ଯେହେତୁ ଯୋଗଶକ୍ତି ଥିଲା, ସେ ମୃତ୍ୟୁବରଣ କରିନଥିଲେ, ତେଣୁ ସେ ଯେତେବେଳେ ଉଦ୍ଧାର ପାଇଲେ, ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିଲେ ଯମରାଜ ପାଖରେ। ଯମରାଜ ପଚାରିଲେ, ମୋର କ'ଣ ଦୋଷ ଥିଲା ତ ମୋତେ ଦଣ୍ଡ ମିଳିଲା? ଯମରାଜ ବିଚାର କଲେ, ଚିତ୍ରଗୁପ୍ତଙ୍କୁ ପଚାରିଲେ, ଚିତ୍ରଗୁପ୍ତ ଦେଖିଲେ ତାଙ୍କର ଲେଖା ହେଇଛି, ଛୋଟ ପିଲାବେଳେ ସେ ଗୋଟେ ପଙ୍କିକୁ କଣ୍ଟବିଦ୍ଧ କରିଦେଇଥିଲେ ମଳଦ୍ୱାର ଦେଇକରି, ତେଣୁ ସେଥିପାଇଁ ଦଣ୍ଡ ମିଳିଲା। ଛୋଟ ପିଲାବେଳେ ମୁଁ ଯାହା କଲି ତା ପାଇଁ ଏଭଳି ଦଣ୍ଡ, ତେଣୁ ତୁମେ ଶୂଦ୍ର ହେଇଯା। ଏ ଭଗବାନଙ୍କ ଅନେକ ଲୀଳା ରହିଛି ଗୋଟିଏ ଲୀଳାରେ, ଶୂଦ୍ର ହେଇଯା, ସେ ବିଦ୍ରୋହ ହେଇକରି ଆସିଥିଲେ। ତେଣୁ ଏଇ ଯେଉଁ ଶୂଦ୍ର ହେଇଗଲେ କଥା କୁହାଗଲା, ତା ପ୍ରକୃତ ତତ୍ତ୍ୱ ହେଉଛି ଯମରାଜ ହେଉଛନ୍ତି ଜଣେ ମହାଜନ ଯମରାଜ, ତେଣୁ ସିଏ ସବୁବେଳେ ପାପପୁଣ୍ୟର ବିଚାର କରୁଛନ୍ତି। ତେଣୁ ସିଏ ଚାହୁଁଥିଲେ, ପ୍ରଭୁ ମୋତେ ଟିକିଏ ଆପଣଙ୍କ ଲୀଳାରେ ଟିକିଏ ଅଂଶଗ୍ରହଣ କରେଇବେନି, ପାଠ କରିବା ପାଇଁ ଦେବେନି, ଆଲୋକ କରିବେ ନାହିଁ। ତେଣୁ ଭଗବାନ ଏ ବ୍ୟବସ୍ଥାଟି କରିଥିଲେ, ତେଣୁ ସେ ବିଦୁର ହେଇକରି ଆସିଥିଲେ ଶହେ ବର୍ଷ କାଳ। ଏଇଠି ସେ ଶୂଦ୍ର ଯୋନି ପ୍ରାପ୍ତ ହୋଇଥିଲେ, ଦାସୀପୁତ୍ର ହିସାବରେ ଜନ୍ମ ହୋଇଥିଲେ, କିନ୍ତୁ ବ୍ୟାସଦେବଙ୍କ ପୁତ୍ର, ବହୁତ ଜ୍ଞାନ ରହିଛି ବିଦୁର। ତେଣୁ ଏଇ ଯେଉଁ ଯେତେବେଳେ ଆସିଲେ ଯମରାଜ, କ'ଣ ହେଲା, ଶାସନ କେମିତି ହେଉଥିଲା, ବିଚାର କିଏ ଦେଉଥିଲେ, ବିଚାରପତି କିଏ ଥିଲେ, ପିତୃମାନଙ୍କର ଯେ ମୁଖ୍ୟ ପିତୃଣାମ ଅର୍ଜମା ଚାଷ୍ମୀ, ଏ ଅର୍ଜମା ଥିଲେ ମୁଖ୍ୟ, ସେ ଶାସନ କରୁଥିଲେ, ସେ ସବୁ ବିଚାର ଦେଉଥିଲେ, ସିଏ ବିଚାରପତି ଥିଲେ। ତେଣୁ ଯାହା ହଉ, ଏଇଭଳି ଭାବରେ ଲୀଳା ସବୁ ହେଇଛି। ତେଣୁ ହନୁମାନ ଯେତେବେଳେ ଆଣିକି ଆସିଲେ, ସେତେବେଳେ ପୁଣି ରାତି ପାହିବା ପୂର୍ବରୁ ବିଶ୍ୱଲୋକରଣୀ ପାଇ ଲକ୍ଷ୍ମଣ ଦେବ ପୁଣି ଚେତା ହେଲେ। ତାପରେ ଅନ୍ତିମରେ ଯୁଦ୍ଧ ହୋଇକରି ଭଗବାନ ରାମଚନ୍ଦ୍ର ରାବଣକୁ ହତ୍ୟା କରିଛନ୍ତି। କେତେ ବାଣ ମାରିଲେ ମଧ୍ୟ ଦଶ କନ୍ଧର ସିଏ ଦଶଟି ମସ୍ତକ ରହିଛି, ମସ୍ତକ ବଳି ଦେଇକରି ଶିବଜୀଙ୍କର ଠାରୁ ଏ କୃପା ପ୍ରାପ୍ତ ହୋଇଥିଲେ, ଦଶଟି ମସ୍ତକ ସେ ପ୍ରାପ୍ତ ହୋଇଥିଲେ, ଏଭଳି ତପସ୍ୱୀ ଥିଲେ ରାବଣ। ଦଶ କନ୍ଧର ସେ ଥିଲେ, କୋଡ଼ିଏଟି ଆଖି ଥିଲା, କିନ୍ତୁ କୋଡ଼ିଏଟି ଆଖି ଥାଇକରି ମଧ୍ୟ ସିଏ ସତ୍ୟକୁ ଜାଣିପାରିଲେ ନାହିଁ। ଆମେ ଦୁଇ ଆଖିରୁ କ'ଣ ଜାଣିବା ଭଗବାନଙ୍କ କଥା? ତେଣୁ ଯେତେବେଳେ ବାଣ ମାରୁଛନ୍ତି, ଗୋଟିଏ କ'ଣ ଗୋଟିଏ ଶିର ଛେଦନ ହେଲେ ମଧ୍ୟ ଆଉ ଗୋଟିଏ ଶିର ଆସି ପହଞ୍ଚିଯାଉଛି, ତେଣୁ ବିଭୀଷଣ କହିଲେ ତାଙ୍କର ନାଭିରେ ରହିଛି ତାଙ୍କର ଅମୃତ ରହିଛି, ସେ ଅମୃତ ପ୍ରାପ୍ତ ହୋଇକରି ବଞ୍ଚିଯାଉଛନ୍ତି, କିନ୍ତୁ ନାଭିରେ ଯେତେବେଳେ ବାଣ ମାରିଲେ ସେତେବେଳେ ସେ ରାବଣ ମୃତ୍ୟୁବରଣ କଲେ। ତେଣୁ ରାବଣ ଯେତେବେଳେ ମୃତ୍ୟୁବରଣ କଲେ, ମନ୍ଦୋଦରୀ ଇତ୍ୟାଦି ଯେତେ ତାଙ୍କର ପତ୍ନୀ ସବୁ ଥିଲେ ସବୁ କ୍ରନ୍ଦନ କରିବା ପାଇଁ ବସିଛନ୍ତି। ଭାଗବତରେ ରାମାୟଣରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମେ ବହୁତ ସଂକ୍ଷେପରେ ବର୍ଣ୍ଣନା କରୁଛେ। ତେଣୁ ଏହିଭଳି ଭାବରେ ଯେତେବେଳେ ଭଗବାନ ଦଶମୀ ବିଜୟ ଦଶମୀ ଭଗବାନ ବିଜୟ ଦଶମୀରେ ବିଜୟ ପ୍ରାପ୍ତ ହୋଇଥିଲେ, ରାବଣଙ୍କୁ ହତ୍ୟା କରିଥିଲେ, ତେଣୁ ସେହି ବିଜୟ ଦଶମୀ ତିଥିରେ ଆମର ଗୁରୁଦେବ ଶ୍ରୀ ଭକ୍ତିଶ୍ୱର ଦାମଦର୍ଶ ମହାରାଜ ସିଏ ମଧ୍ୟ ବିଜେତା ପ୍ରାପ୍ତ ହୋଇଥିଲେ, ସେ ଭଗବତ ଧାମ ଯାଇଥିଲେ। ତେଣୁ ଏହି ବିଜୟ ଦଶମୀ ତାଙ୍କର ଯେଉଁ ତିରୋଭାବ ସେ ଆରମ୍ଭ ପାଳନ କରାଯାଉଛି, ସାରା ପୃଥିବୀରେ ପାଳନ କରାଯାଉଛି, କିନ୍ତୁ ବିଶେଷ ଭାବରେ ରାଧାକୁଣ୍ଡ ତଟରେ ପାଳନ କରାଯାଉଛି। ବିଜୟ ଦଶମୀରେ ଭଗବାନ ରାମଚନ୍ଦ୍ର ଯେଉଁ ବିଜେତା ପ୍ରାପ୍ତ ହୋଇଥିଲେ, ସେହିଭଳି ଭାବରେ ଗୁରୁଦେବ ବିଜେତା ପ୍ରାପ୍ତ ହୋଇଥିଲେ। ସେହି ବିଜୟ ଦଶମୀ ତିଥିରେ ଭଗବାନଙ୍କ ଆବିର୍ଭାବ ତିରୋଭାବ ଆବିର୍ଭାବ ହେଉଥିଲା କେଉଁଦିନ, ଓଢ଼ଣ ଷଷ୍ଠୀ ଭଗବାନଙ୍କ ତିଥିରେ, ଭଗବାନ ଜଗନ୍ନାଥଙ୍କର ତିଥିରେ ଭଗବାନ ଗୁରୁଦେବ ଆସିଥିଲେ, ଏବଂ ଭଗବାନ ରାମଚନ୍ଦ୍ରଙ୍କ ତିଥିରେ ଗୁରୁଦେବ ବିଦାୟ ନେଇଛନ୍ତି। ତେଣୁ ଏହି ରାମଚନ୍ଦ୍ର ଶ୍ରୀରାମଚନ୍ଦ୍ରଙ୍କର ଏହି ସ୍ଥାନ ମର୍ଯ୍ୟାଦା ପୁରୁଷୋତ୍ତମ। ତେଣୁ ଏହିଭଳି ଭାବରେ ଯେତେବେଳେ ରାବଣ ବଧ ହେଲା, ତାଙ୍କର ସବୁ ଅନ୍ତିମ ସଂସ୍କାର କରାଗଲା, ଏବଂ ତାପରେ ଭଗବାନ ହନୁମାନ ଖବର ଦେଲେ ସୀତାଜୀଙ୍କୁ ଖବର ଦେବା ପାଇଁ, ସୀତାଜୀଙ୍କୁ ଯାଇ ସେ ଖବର ଦେଲେ ଘଣ୍ଟା ବଜାଇବା ପାଇଁ। ତେଣୁ ଘଣ୍ଟା ବଜା ପୂର୍ବରୁ ସୀତାଦେବୀ ଆସି ପହଞ୍ଚିଗଲେ, ତେଣୁ ସୀତାଦେବୀ ଆସୁଛନ୍ତି, ସେତେବେଳେ ଭଗବାନ ରାମଚନ୍ଦ୍ର ପୁଣି ପରୀକ୍ଷା ନେଉଛନ୍ତି, ଅଗ୍ନି ପରୀକ୍ଷା। ଆମେ କହିଥିଲେ ଯେତେବେଳେ ରାବଣ ନେଇଯାଇଥିଲେ ସୀତାଦେବୀଙ୍କୁ, ପ୍ରକୃତ ସୀତାଦେବୀଙ୍କୁ ନେଇନଥିଲେ, ଛାୟା ସୀତାଙ୍କୁ ନେଇଥିଲେ। ତେଣୁ ଯେତେବେଳେ ଭଗବାନ ଯେତେବେଳେ ବର୍ତ୍ତମାନ ସୀତାଦେବୀଙ୍କୁ ଆଣୁଛନ୍ତି, ସେହି ଛାୟା ସୀତା ସେ ଚାଲିଗଲେ, ଅଗ୍ନିଦେବ ସେ ମୂଳ ସୀତାଙ୍କୁ ଆଣିକରି ଆବିର୍ଭାବ ହୋଇଥିଲେ ମୂଳ ସୀତା। ତେଣୁ ଅଗ୍ନି ପରୀକ୍ଷା ଦେଇଥିଲେ ସୀତାଦେବୀ। ଏହିଭଳି ଭାବରେ ମିଳନ ହେଲା, ଭଗବାନ ରାମଚନ୍ଦ୍ର ଏବଂ ସୀତାଦେବୀଙ୍କର ମିଳନ ହେଲା। ଏବଂ ବର୍ତ୍ତମାନ ଆଉ ଗୋଟିଏ ଦିନ ରହିଛି, 14 ବର୍ଷ ପୁରିଯିବା ପାଇଁ ଗୋଟିଏ ଦିନ ରହିଛି, ଯଦି ନ ପହଞ୍ଚିବେ ତାହେଲେ ସେ ଭରତ ଆତ୍ମହତ୍ୟା କରିବେ। ତେଣୁ ପୁଷ୍ପ ବିମାନରେ ଯାଇ ପହଞ୍ଚନ୍ତି, ବହୁତ ପୀଡ଼ା ଅଛି, ଆମର ଘଣ୍ଟା ବାଜିଗଲା, କିନ୍ତୁ ଆମେ ଖାଲି କହିବା ରାମଚନ୍ଦ୍ରଙ୍କର ଯେଉଁ ଶିକ୍ଷା ରହିଛି, ରାମଚନ୍ଦ୍ର ରାମ ରାଜ୍ୟ ଉତ୍ତରାଖଣ୍ଡ ଉତ୍ତରାକାଣ୍ଡ ଯେଉଁ ରହିଛି ଅନ୍ତିମ କାଣ୍ଡ ସପ୍ତମ କାଣ୍ଡ, ଛଅଟା କାହିଁକି କମ୍ କରିବା, ସପ୍ତମ କାଣ୍ଡ କହିଯିବା ଯେ ଭଗବାନ ରାମ ରାଜ୍ୟ କାହିଁକି କୁହାଯାଉଛି। ଭାଗବତ ବର୍ଣ୍ଣନା କରାଯାଇଛି ରାମ ରାଜ୍ୟ, ବା ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରାଯାଇଛି ରାମ ରାଜ୍ୟ, ଏବଂ ସୁନ୍ଦର ଆମର କ'ଣ ତୁଳସୀଙ୍କର ରାମଚରିତ ମାନସରେ ମଧ୍ୟ ରାମ ରାଜ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଏ ରାମ ରାଜ୍ୟ ବିଷୟରେ ଟିକେ କଥା କହି ଆମ କଥାକୁ ବିଶ୍ରାମ ଦେବା, ଯେ ରାମ ରାଜ୍ୟ କିଭଳି ଥିଲା ବହୁତ କଥା ତ ରହିଛି, ଆମେ ଗୋଟିଏ ଶ୍ଳୋକରେ କହିବା ଯେ ଭାଗବତ ନବମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ରାମ ରାଜ୍ୟ କ'ଣ, ରାମରାଜ୍ୟ ହେଉଛି ରାମଧୁନ। ରାମରାଜ୍ୟ ଗାନ୍ଧୀଙ୍କର ରାମଧୁନ ବହୁତ ପ୍ରିୟ ଥିଲା ନା, ଆମର ରାମଧୁନ ହେଉଛି ଏଇଟା, ନବମ ସ୍କନ୍ଧ 11 ବର୍ଣ୍ଣନା କରାଯାଇଛି ଯେ ନାଧି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କ୍ଳମା ମୃତ୍ୟୁଷ୍ଠା ନିଚ୍ଛତାନ ଆସିତ ରାମେ ରାଜନ୍ୟ ଦୁଃଖ ଯେ। ଇଏ ହେଉଛି ଆମର ରାମଧୁନ, ବୈଷ୍ଣବ ଯେ ଜନନ୍ତ ତେନେ କହି ହେଉଛନ୍ତି ଗାନ୍ଧୀଜୀଙ୍କର ରାମଧୁନ, ଆମର ରାମଧୁନ ହେଉଛି ଏଇଟା, ସୁଖଦେବଙ୍କର ଶ୍ଳୋକ ଏଇ ଶ୍ଳୋକଟି ନବମ ସ୍କନ୍ଧ କ'ଣ ନବମ ସ୍କନ୍ଧ 10 53 ଶ୍ଳୋକରେ ଏଇ ଶ୍ଳୋକଟି ଅଛନ୍ତି। ରାମରାଜ୍ୟ କିଭଳି ଥିଲା, ନାଧି କୌଣସି ମନସ୍ତାର ନଥିଲା, କୌଣସି ଡାକ୍ତର ନଥିଲେ, ରୋଗ ନଥିଲେ ଡାକ୍ତର କ'ଣ କରିବେ, ଡାକ୍ତର ନଥିଲେ, ନାଧି ବ୍ୟାଧି ଆଧି ଏବଂ ବ୍ୟାଧି ଦୁଇଟା, ଆଧି ହେଉଛି ମନସ୍ତାପ, ବ୍ୟାଧି ହେଉଛି ଶରୀର ରୋଗ, ଏ କୌଣସି ନଥିଲା, ନାଧି ବ୍ୟାଧି ଜରା ବାର୍ଯ୍ୟ କେତେବେଳେ ନାହିଁ ନା, ନାଧି ବ୍ୟାଧି ଜରା ମଧ୍ୟ ନଥିଲା, ଗ୍ଲାନି ମଧ୍ୟ ନଥିଲା, କୌଣସି ଶ୍ରମ ମଧ୍ୟ ନଥିଲା, ନାଧି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କ୍ଳମା, ଦୁଃଖ ଶୋକ ଭୟ ଏ ତିନି କାଳ ପାଇଁ ଏସବୁ ରହିଛି। ଦୁଃଖ ହେଉଛି ବର୍ତ୍ତମାନ ପାଇଁ, ଦୁଃଖ ଶୋକ ହେଉଛି ଅତୀତ ପାଇଁ, ଭୟ ହେଉଛି ଭବିଷ୍ୟତ ପାଇଁ। ଦୁଃଖ ଶୋକ ଭୟ କ୍ଳମା, ଅତୀତ ପାଇଁ କୌଣସି ସୂଚନା ନଥିଲା, ବର୍ତ୍ତମାନ ମଧ୍ୟ ଦୁଃଖ ନଥିଲା, ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତା ନଥିଲା, ଭୟ ନଥିଲା, ନିର୍ଭୟ ହୋଇକି ରହୁଥିଲେ ସମସ୍ତେ। ଦୁଃଖ ଶୋକ ଭୟ କ୍ଳମା, କ୍ଳମା ହେଉଛି କ୍ଳାନ୍ତି। ତେଣୁ ଗ୍ଲାନି ହେଉଛି ଦୁର୍ବଳତା, କିଛି ନଥିଲା। ମୃତ୍ୟୁଷ୍ଠା ନିଚତା ନା ଆସି, ଜଣେ ଚାହିଁବ ଯଦି ମୃତ୍ୟୁବରଣ କରିବା ନାହିଁ, ମୁଁ ଅମର ହେବା ପାଇଁ ଚାହୁଁଛି, ମୃତ୍ୟୁ ମଧ୍ୟ ହେଉନଥିଲା ତାଙ୍କର, ଯେଉଁମାନେ ଚାହୁଁନଥିଲେ ତାଙ୍କର ମୃତ୍ୟୁ ହେଉନଥିଲା। ରାଶି ରାମେ ରାଜନ ନ ଦୁଃଖ ଯେ, ଏ ରାଜନ ରାମ ରାଜ୍ୟ ଭିତରେ ମୁଁ କ'ଣ କହିବି, ଖାଲି ଏତିକି ଜାଣ ଏଇଭଳି ଭାବରେ ସ୍ଥିତି ଥିଲା। ତେଣୁ ସେ କଥା ମଧ୍ୟ ବାଲ୍ମୀକି ରାମାୟଣରେ କୁହାଯାଇଛି ଯେ ରାମ ରାଜ୍ୟ ସମୟରେ ଯେଉଁ ଥିଲା ଅବସ୍ଥା, ସେଇଭଳି ଅବସ୍ଥା ଥିଲା, ଯାହାର ଯେତିକି ଆବଶ୍ୟକତା ସେମାନେ ପ୍ରାପ୍ତ ହେଉଥିଲେ। କ'ଣ ଥିଲା, କାଳେ ବର୍ଷତି ପର୍ଜନ୍ୟ ସୁଭିକ୍ଷ ବିମଳା ସହ ହୃଷ୍ଟପୃଷ୍ଟ ଜନାକୀର୍ଣ୍ଣ ପୂରଂ ଜନପଦାସ୍ତତା। କାଳେ ବର୍ଷତି ପର୍ଜନ୍ୟ, ଯେତିକି ବର୍ଷା ଆବଶ୍ୟକ ସେତିକି ହେଉଥିଲା, ଅନାବୃଷ୍ଟି ହେଉନଥିଲା କି ଅଧିକ ବୃଷ୍ଟି ହେଉନଥିଲା, ବନ୍ୟା ହେଉନଥିଲା କି ଦୁର୍ଭିକ୍ଷ ହେଉନଥିଲା। ସୁଭିକ୍ଷ ସେଥିପାଇଁ ଦୁର୍ଭିକ୍ଷ, ସୁଭିକ୍ଷ ଦୁଇଟି ଶବ୍ଦ ରହିଛି। ଦୁର୍ଭିକ୍ଷ କହିଲେ କ'ଣ ନା, ଏତେ ଲୋକମାନେ ଦରିଦ୍ର ହୋଇଯାଇଥିଲେ, ଭିକ୍ଷା ଦେବାକୁ ମଧ୍ୟ ନଥିଲା ତାଙ୍କର ସମ୍ବଳ, ସେଥିପାଇଁ ଦୁର୍ଭିକ୍ଷ ବୋଲି କୁହାଯାଏ। ତେଣୁ ସେଠି ସୁଭିକ୍ଷ, ଭିକ୍ଷା କିଏ ପାରିବ, ସମସ୍ତଙ୍କର ଘର ଘର ପ୍ରଚୁର ରହିଛି ଧନ ସମ୍ପତ୍ତି, ଭିକ୍ଷା କାହାର ଦରକାର ହେଉଛି। ବିମଳାଦିଶ ବିମଳ, ସବୁ ଚାରିପଟେ ସବୁ ବହୁତ ସୁନ୍ଦର ଶୋଭା ପାଉଥିଲା, ପ୍ରାପ୍ତ ହେଉଥିଲା, ଶୋଭା ସୁନ୍ଦର ଶୋଭା ହେଉଥିଲା। ହୃଷ୍ଟପୃଷ୍ଟ ଜନାକୀର୍ଣ୍ଣ, ସମସ୍ତେ ବହୁତ ସ୍ୱାସ୍ଥ୍ୟବାନ ଥିଲେ। ପୁରମ ଜନପଦା ନ କାଳେ ମୃତ୍ୟେ କଶ୍ଚିନ, ସେ କଥା ମଧ୍ୟ କୁହାଯାଇଛି, ଅକାଳେ କେହି ମୃତ୍ୟୁବରଣ କରୁନଥିଲେ, ଯିଏ ନ ଚାହିଁବେ ସେ ମୃତ୍ୟୁବରଣ କରୁନଥିଲେ। ବ୍ୟାଧି କଶ୍ଚିନ ନ ବ୍ୟାଧି ପ୍ରାଣୀନାଥ କଥା, ରୋଗ ହେଉନଥିଲା କି ଓକିଲ ମଧ୍ୟ ନଥିଲେ, ହଁ ଜଜ୍ ନଥିଲେ କି ଡକ୍ଟର ନଥିଲେ, ଓକିଲ ନଥିଲେ ତାଙ୍କର ରାଜ୍ୟରେ, ଆଉ କେସ୍ ପେଣ୍ଡିଂ କିଛି ନଥିଲା। ଗୋଟେ ଥର ଭଗବାନ ରାମଚନ୍ଦ୍ର କହିଲେ ଦରବାର ଲାଗିଛି, କେହି ଆସି ଦେଖ କାଳେ କିଏ ଆସିବେ, ତାର କେସ୍ ଥିବ, ଫାଇଲ୍ ପେଣ୍ଡିଂ ଥିବ। ତେଣୁ ଲକ୍ଷ୍ମଣ ଦେଖିଲେ କେହି ନାହାନ୍ତି, କହିଲେ ଆଉ ଥରେ ଦେଖ, କହିଲେ କେହି ନାହାନ୍ତି, ଆଉ ଥରେ ଦେଖ, କାହିଁ ଗୋଟେ କୁକୁରଟେ ଅଛି ନା ତାକୁ ଡାକ। ସେ କୁକୁର ଆସିଲା, କେସ୍ ଫାଇଲ୍ କଲା, କ'ଣ ତାର କେସ୍ ନା, ମୋତେ ଜଣେ ବ୍ରାହ୍ମଣ ଜଣେ ଏଇଭଳି ଭାବରେ ପିଟିଛନ୍ତି ମୋତେ, ସେତେବେଳେ ତ ଆଉ କୌଣସି ଆଇନ ଫାଇନ୍ ନଥିଲା, ଭଗବାନ ରାଜ୍ୟରେ କୌଣସି ଦୋଷ ନଥିଲା, କାହାର କେହି କରୁନଥିଲେ କିଛି ଦୋଷ, ତେଣୁ ଆଉ ବିଚାର କ'ଣ ହେବ। ତେଣୁ ପଚାରିଲେ ତୁମେ କ'ଣ ଚାହୁଁଛ କି ଦଣ୍ଡ ତାକୁ ଦେବା ପାଇଁ, ନା ପ୍ରଭୁ ତାଙ୍କୁ କାଳାନ୍ତର ମଠରେ ମଠାଧୀଶ କରିଦିଅନ୍ତୁ। ମଠରେ ମଠାଧୀଶ ଏଇଟା କ'ଣ ଦଣ୍ଡ ନା ପ୍ରଭୁ, ମୁଁ ମଧ୍ୟ ଥିଲି ପୂର୍ବ ଜନ୍ମରେ, ମୁଁ ଥିଲି ମଠାଧୀଶ ଥିଲି, ମୁଁ ଏଇଭଳି ଭାବରେ କୁକୁର ପ୍ରତି ଦ୍ରୋହ କରିଥିବାରୁ ମୁଁ ବର୍ତ୍ତମାନ କୁକୁର ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ଏଇଭଳି ଭାବରେ ଭଗବାନ ରାଜ୍ୟରେ ସବୁ ଥିଲା, ବହୁତ ସୁନ୍ଦର ରାମ ରାଜ୍ୟ ଆମେ ଶୁଣିବା ଭଗବାନଙ୍କ ବିଷୟରେ। ତେଣୁ ଆମକୁ ସୁଯୋଗ ମିଳିଲା, ସତଦିନ ଆମେ କଥା କହିଲେ, ଶନିବାରରୁ ଆମେ କଥା ଆରମ୍ଭ ହୋଇଥିଲା, ସମ୍ବଲପୁରରେ ରାମଜୀଙ୍କ ବିଷୟରେ କଥା ଚାଲିଥିଲା, ଆଜି ଶୁକ୍ରବାର ଶେଷ ହେଲେ କଥା। ଏବଂ ସାତକାଣ୍ଡ ରାମାୟଣ ମଧ୍ୟ ଟିକେ ଟିକେ କରି ଆମେ କହିଦେଇଗଲେ, ଏହି ଶ୍ଳୋକରେ ପ୍ରାୟ ସବୁକିଛି କାଣ୍ଡ ରହିଛନ୍ତି। ତେଣୁ ଆମର କଥା ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି। ନାମ ଭକ୍ତ ପ୍ରଣଶତି, ସେଇଟା ନବମ ସ୍କନ୍ଧରେ, ନବମ ଅଧ୍ୟାୟ ଭଗବତ ଗୀତା, ଏଇଟା ଏଇଟା ହେଉଛି ରାମାୟଣ, ଏଇଟା ହେଉଛି ବାଲ୍ମୀକି ରାମାୟଣ, ଏଇଠି ଗୋଟେ ଶ୍ଳୋକ ଜାଣିହେବ ତା'ର କେତେ ରହିଛନ୍ତି, ଇଏ 25,000 ଶ୍ଳୋକ। ତା'ର ଶକ୍ରୁଦେବ ପ୍ରପନ୍ନାୟ, ଶକ୍ରୁଦେବ ପ୍ରପନ୍ନାୟ ତବାସ୍ମୃତି ଚ ଜାତତେ ଅଭୟଂ ସର୍ବସତ୍ୟଭ୍ୟ ସର୍ବଭୂତେଭ୍ୟ ଦଦାମି ଏତଦ୍ ବ୍ରତମ ମମ। ଇଏ ହେଉଛି ସୁନ୍ଦରକାଣ୍ଡର 18 ସର୍ଗର 33 ନମ୍ବର ଶ୍ଳୋକ। ଶକ୍ରୁଦେବ ପ୍ରପନ୍ନାୟ ଆପଣ ପାଇବେ ସେଇଟା। ଏଇଟା ବାଲ୍ମୀକି ରାମାୟଣର ଉତ୍ତର କ'ଣ ସୁନ୍ଦରାକାଣ୍ଡର ଅଠର ଅଧ୍ୟାୟ ଅଠର ସର୍ଗରେ 33 ନମ୍ବର ଶ୍ଲୋକରେ ଏଇଟା କୁହାଯାଇଛି। ଯାହା ଆମେ ଲେଖିଥିଲୁ ବୋଲି ଆପଣଙ୍କୁ ଉତ୍ତର ପ୍ରଶ୍ନ ଉତ୍ତର ମିଳି ଏସବୁ ଲେଖାଯାଏନି। ଆମର ସବୁ ଭଗବତ ଗୀତା ଭାଗବତ ପ୍ରଥମେ କୁହାଯାଉଛି ନା, କିନ୍ତୁ ରାମାୟଣ କ'ଣ ଆମେ ପାଠ ପଢ଼ୁଛୁ ନା କ'ଣ? ଆଜି ଗୋଟେ ଜୀବନ ବର୍ଷକରେ ଥରେ ଏଇଟା ପଢ଼ିଲେ ପରୀକ୍ଷା ପାଇଁ ପ୍ରିପେୟାର ହେଇନଥିଲୁ କିଛି, ତେଣୁ ପାସ୍ କଲୁ ଫେଲ୍ ହେଲୁ ଆପଣମାନେ କହିବେ। ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌରବ କୁନ୍ଦ କି।